ସମସ୍ତ ଦେବତା ମାନେ ବି ଭଗବାନଙ୍କର ନାମ ଜପ କୀର୍ତ୍ତନ କରନ୍ତି। ସେଠି ଆମେ ଦେଖୁଛେ ଶିବଜୀ ତାଙ୍କର ପାଞ୍ଚଟା ମୁହଁ ରହିଛି। ଶିବଜୀ ସେ କହୁଛନ୍ତି, ସ୍କନ୍ଧ ପୁରାଣରେ ବର୍ଣ୍ଣନା ରହିଛି, ସେ କହୁଛନ୍ତି ଯେଉଁ କ୍ଷଣଟା ମୁଁ ଭଗବାନଙ୍କର ନାମ କୀର୍ତ୍ତନ ନ କରେ ସେଇ କ୍ଷଣଟା ମୋ ପାଖରେ ଅଶୁଭ କ୍ଷଣ, ଆଉ ଯେଉଁ ଦିନଟା ମୁଁ ଭାଗବତ କଥା ଶୁଣେ ନାହିଁ ସେଇ ଦିନଟା ମୋ ଠାରେ ଦୁର୍ଦିନ। ଆମେ ବର୍ଷ ପାଗକୁ ଦୁର୍ଦିନ କହୁଛେ, କିନ୍ତୁ ଶିବଜୀ କହୁଛନ୍ତି ଯେଉଁ ଦିନଟି ମୁଁ ଭାଗବତ କଥା ଶୁଣେ ନାହିଁ ସେଇ ଦିନଟା ମୋ ପାଖରେ ଦୁର୍ଦିନ। ତେଣୁ ଶାସ୍ତ୍ରରେ କୁହାଯାଇଛି ନିତ୍ୟଂ ଭାଗବତ ସେବୟା, ଦୈନିକ ଭାଗବତ କଥା ଶୁଣିବା ଦରକାର, ଆଉ ଦୈନିକ ଭଗବାନଙ୍କର ନାମ କୀର୍ତ୍ତନ କରିବା ଦରକାର। ଦୈନିକ ପ୍ରତିଦିନ 24 ଘଣ୍ଟା ଭଗବାନଙ୍କୁ ଆମେ ତାଙ୍କ ସେବାରେ ତାଙ୍କ ନାମ କୀର୍ତ୍ତନରେ ନିଯୁକ୍ତ ରହିବା ପ୍ରୟୋଜନ। ତାହେଲେ ଏଇ ଦୁର୍ଲଭ ଦେବତାମାନଙ୍କର ବି ଦୁର୍ଲଭ ହେଉଛି ଏଇ ମଣିଷ ଦେହ। ଦେବତାମାନେ ବି ପ୍ରାର୍ଥନା କରନ୍ତି ଏଇ ମଣିଷ ଦେହ ପାଇବା ପାଇଁ, କାହିଁକି ନା ଏ ମଣିଷ ଜୀବନରେ ଯେ ପ୍ରକୃତ ଯେ ଧର୍ମ ଆତ୍ମାର ଧର୍ମକୁ ଯାଜନ କରିବେ। ଦେବତାମାନେ ହେଉଛନ୍ତି ସକାମ ଭକ୍ତ, କିନ୍ତୁ ଏ ମଣିଷ ଦେହରେ ଅଳ୍ପ ଆୟୁ ହେଲେ ବି କିନ୍ତୁ ଆମର ସୁବିଧା ରହିଛି, ସୁଯୋଗ ରହିଛି କୃଷ୍ଣ ଭକ୍ତି ଗ୍ରହଣ କରିବା ପାଇଁ। ଭାଗବତର ତୃତୀୟ ସ୍କନ୍ଧରେ କୁହାଯାଇଛି ଯେ ଅଭ୍ୟର୍ଥିତା ଅପିଚ ନିଗତି ପ୍ରପନ୍ନା, ବ୍ରହ୍ମା ଦେବତାମାନଙ୍କୁ ନେଇ କହୁଛନ୍ତି, ସେ କହୁଛନ୍ତି ଆମେ ସମସ୍ତେ ପ୍ରାର୍ଥନା କରୁ, କଣ ନା ଭଗବାନଙ୍କର ସେବା ପ୍ରାର୍ଥନା କରୁ। ନିଗତି ପ୍ରପନ୍ନା, ଯେଉଁମାନେ ଏଇ ମନୁଷ୍ୟ ଜୀବନ ଏଇ ମନୁଷ୍ୟ ଲୋକରେ ଜନ୍ମଲାଭ କରିଛନ୍ତି ସେମାନେ କେତେ ଭାଗ୍ୟବାନ, କିନ୍ତୁ ବ୍ରହ୍ମା ଦୁଃଖ କରୁଛନ୍ତି। ବ୍ରହ୍ମା ଆମର ପିତାମହ, ସେ ଦୁଃଖ କରିକି କହୁଛନ୍ତି ଯେ ନ ଆରାଧନ ଭଗବତ ଅମୁଷ୍ୟ, ଯଦି ମଣିଷ ଲୋକରେ ମଣିଷ ଦେହ ଲାଭ କରି ସେମାନେ ଯଦି ନ ଆରାଧନ ଭଗବାନଙ୍କର ଆରାଧନା ନ କରନ୍ତି ତାହେଲେ ସମ୍ମୋହିତା ବିତତୟା ବତ ମାୟାତି, ସେମାନେ ଭଗବାନଙ୍କର ଯେ ବହିରଙ୍ଗ ଶକ୍ତି ମାୟା ମହାମାୟା ଦୁର୍ଗା, ଦୁର୍ଗା ଶବ୍ଦର ଅର୍ଥ କ'ଣ ଯେ ଦୁର୍ଗର ରକ୍ଷୟତ୍ରୀ, ସେଥିପାଇଁ ଦୁର୍ଗା କୁହାହୁଏ। ଆମେ ଯେଉଁଠି ରହିଛେ ତାକୁ କୁହାଯାଉଛି ଦୁର୍ଗ ମାନେ ଜେଲଖାନା, ଦୁର୍ଗ ଶବ୍ଦର ଅର୍ଥ ହେଉଛି ଜେଲ, ଏଇ ଜେଲରେ ଆମେ ପୁରିକି ରହିଛେ, ଆର୍ ଏଇ ଜେଲର ସୁପରିଟେଣ୍ଡେଣ୍ଟ ରକ୍ଷାର୍ଥୀ ହେଉଛନ୍ତି ଦୁର୍ଗା ମାତା, ସେ ଏଠାରେ ପୁରୀ ହେଉଛନ୍ତି। ସେଥିପାଇଁ ବ୍ରହ୍ମା କହୁଛନ୍ତି ଯେତେବେଳେ ଆମେ ପରମେଶ୍ୱର ଭଗବାନଙ୍କର ଆରାଧନା ନ କରିବୁ ସେତେବେଳେ ଏଇ ଦୁର୍ଗରେ ଏଇ ମହାମାୟା କାରାଗାରରେ ଆମେ ଆଧ୍ୟାତ୍ମିକ ଆଦି ଦୈବିକ ଆଦି ଭୌତିକ ଦୁଃଖରେ କଷ୍ଟ ପାଇବୁ, ବାରମ୍ବାର ଚକ୍ରରେ ଘୁରିବୁ। କେତେବେଳେ ରାଜାର ଦେହ ହବ, କେତେବେଳେ ସାଧାରଣ ମଣିଷ ଦେହ ହବ, କେତେବେଳେ ଦେବ ଦେହ ହବ, କେତେବେଳେ କୀଟ ପତଙ୍ଗ ଗଛ ଲତା ଗୁଳ୍ମ, ଏଇଭଳିଆ 84 ଲକ୍ଷ ଦେହ ଆତ୍ମାର ରହିଛି। ଏଇ ଜୀବ ଆତ୍ମା ଏଇ ଦେହ 84 ଲକ୍ଷ ପ୍ରକାର ମିଳେ ତାକୁ, କାହିଁକି ନା ଯେତେବେଳେ ସେ ଭଗବାନଙ୍କର ଆରାଧନା ନ କରେ ସେଥିପାଇଁ କୁହାଗଲା ସମ୍ମୋହିତ ବିତତୟା ମାୟାତି, ସେ ମାୟା ଦ୍ଵାରା ମୋହିତ ହେଇକି ଅନିତ୍ୟ ବସ୍ତୁ ପ୍ରତି ଆସକ୍ତ ହେଇକି ଏ ଜନ୍ମ ମୃତ୍ୟୁ ଚକ୍ରରେ ସେ ଘୁରେ। ତେଣୁ ଉଦ୍ଧାର ପାଇବ କେମିତି, ସେଥିପାଇଁ ଗୀତାରେ କୃଷ୍ଣ କହିଲେ ଯେ ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତ୍ୟା, ମୋର ଏଇ ଦୂରତିକ୍ରମଣୀୟ ଯେ ମାୟାକୁ ଅତିକ୍ରମ କରିବା ଖୁବ କଠିନ, କେହି ପାରିବେ ନାହିଁ। କିନ୍ତୁ ମାମେବ ଯେ ପ୍ରପଦନ୍ତେ, ଯଦି କେହି ମୋ ଚରଣରେ ଆଶ୍ରୟ ଗ୍ରହଣ କରନ୍ତି ତାହେଲେ ସେ ଏଇ ମାୟାରୁ ମୁକ୍ତ ହେଇପାରିବେ। ମାୟା ଶବ୍ଦର ଅର୍ଥ କ'ଣ, ଯାହା ନୁହେଁ, ମାୟା ଯାହା ନୁହେଁ ତାକୁ କୁହାଯାଏ ମାୟା। ଆଉ ଏଇ ମାୟା ଦ୍ଵାରା ଆମେ କ'ଣ କରୁ, ନା ଆମେ ଏଇ ଜୟଜାଗତିକ ଜ୍ଞାନ ଦ୍ୱାରା ଆମେ ମାପିବା ପାଇଁ ଚେଷ୍ଟା କରୁ ଅନିତ୍ୟ ବସ୍ତୁ। ଏଇ ଯେମିତି ବ୍ରହ୍ମା ଭଗବାନଙ୍କୁ ମାପିବା ପାଇଁ ଚେଷ୍ଟା କରୁଥିଲେ, ସେଇଭଳି ଆମେ ଏଇ ଜଡ଼ଜଗତରେ ଆମେ ମାପିବା ପାଇଁ ଚେଷ୍ଟା କରୁ, କିନ୍ତୁ ଭଗବାନ ତାଙ୍କୁ କେହି ମାପି ପାରନ୍ତି ନା। ବ୍ରହ୍ମା ପର୍ଯ୍ୟନ୍ତ ବୁଝିପାରିନଥିଲେ, ସେଥିପାଇଁ ବ୍ରହ୍ମା ପରେ ଯେତେବେଳେ ଭଗବାନଙ୍କ ସମ୍ବନ୍ଧରେ ଜାଣିଲେ, ତାଙ୍କ କୃପାରୁ ଭଗବାନଙ୍କୁ ବୁଝିପାରିଲେ, ସେ ସେତେବେଳେ କହିଲେ ଯେ ତୁମ ଭକ୍ତ ସଂଘ ମାଧ୍ୟମରେ ତୁମ କରୁଣା ଦ୍ୱାରା କେବଳ ତୁମକୁ ଜାଣିହେବ, ଆଉ ତୁମ ଭକ୍ତ ସଂଘରେ ତାଙ୍କ ମୁହଁରୁ ଭକ୍ତମାନଙ୍କ ଶ୍ରୀମୁଖରୁ ଯେତେବେଳେ ତୁମର କଥା ଶୁଣିହେବ ଏବଂ ସେଟା ଯେତେବେଳେ ପାଳନ କରିବେ ଭକ୍ତମାନେ, ସେତେବେଳେ ତୁମକୁ ବୁଝିପାରିବେ, ନହେଲେ କେହି ତୁମକୁ ବୁଝିପାରିବେନି। ଜଡ଼ଜାଗତିକ ଜ୍ଞାନ ଦ୍ୱାରା ତାଙ୍କୁ କେହି ବୁଝିପାରିବେନି। ଭଗବାନ ଦ୍ୱାପର ଯୁଗରେ ବାଲ୍ୟଲୀଳା କରିଛନ୍ତି, କୃଷ୍ଣ ନନ୍ଦ ଯଶୋଦାକୁ ଆଶ୍ରୟ କରିକି ଆସିଛନ୍ତି, ଛୋଟ ପିଲା ଭଳିଆ ବହୁ ଲୀଳା କରିଛନ୍ତି, କେମିତି ସାତ ଦିନ ବୟସରେ, ସାତ ଦିନ ମାତ୍ର ତାଙ୍କର ବୟସ ହେଇଛି, ସେ ପୁତନା ରାକ୍ଷସକୁ ବଧ କରିଦେଇଛନ୍ତି। ଆପଣମାନେ ଜାଣିଛନ୍ତି ପୁତନା ରାକ୍ଷସୀ କେତେ ବଡ଼ ଅସୁରଣୀ ଥିଲା, କିନ୍ତୁ ଭଗବାନ ତାକୁ ବଧ କଲେ ମାନେ ତାକୁ ମୁକ୍ତ କଲେ, ତାକୁ ଭଗବତ ଧାମକୁ ପଠେଇଦେଲେ, ତାକୁ ଉଦ୍ଧାର କଲେ, ପୁତନାକୁ ଉଦ୍ଧାର କରିଛନ୍ତି। ଆସଲେ ଭଗବାନଙ୍କ ଦ୍ୱାରା ଯଦି କେହି ମୃତ୍ୟୁବରଣ କରେ, ଦେହତ୍ୟାଗ କରେ, ତାହେଲେ ସେ ଉଦ୍ଧାର ପାଏ, ମୁକ୍ତି ପାଏ, କିନ୍ତୁ ପୁତନାକୁ ଭଗବାନ ତାକୁ ସମ୍ପୂର୍ଣ୍ଣ ଗୋଲକ ବୃନ୍ଦାବନ ଗତି ପ୍ରଦାନ କରିଛନ୍ତି, ମାତୃ ପଦ ସ୍ଥାନ ତାଙ୍କୁ ଦେଇଛନ୍ତି। ତ ସାତ ଦିନ ବୟସରେ କୃଷ୍ଣ ପୁତନାକୁ ଉଦ୍ଧାର କରିଛନ୍ତି, ସେ ସୁନ୍ଦରୀ ରୂପ ଧାରଣ କରିକି ଆସିଥିଲା, କିନ୍ତୁ ଯେତେବେଳେ କୃଷ୍ଣ ତାଙ୍କୁ ସ୍ତନ ପ୍ରଦାନ କଲେ, ସେ ପୁତନା କୃଷ୍ଣ ତାଙ୍କ ସ୍ତନ ଗ୍ରହଣ କଲେ, କିନ୍ତୁ ସେ ସ୍ତନରେ କାଳକୁଟ ବିଷ ଥିଲା, କାଳକୁଟ ବିଷ ଗୋଟେ ଛୋଟ ପିଲା ଯଦି ଖାଇବ କ'ଣ ହବ, ମୃତ୍ୟୁବରଣ କରିବ। କିନ୍ତୁ ପୁତନା ରାକ୍ଷସୀକୁ ଭଗବାନ କୃଷ୍ଣ ତାକୁ ଉଦ୍ଧାର କରିଦେଲେ। ପୁତନା ରାକ୍ଷସୀ ଯେତେବେଳେ ସୁନ୍ଦରୀ ରୂପ ଧାରଣ କରିକି ଯାଇଥିଲା, କିନ୍ତୁ ପରେ ଯେତେବେଳେ କୃଷ୍ଣ ସ୍ତନ ଗ୍ରହଣ କଲେ, ସେତେବେଳେ ସେ ତା ସେ ଅସୁର ରୂପ ପ୍ରକାଶ କରିଛି, ଲୁକିକି ରଖିଥିଲା ଗୋପନରେ, କପଟତା କରିକି ସୁନ୍ଦରୀ ରୂପରେ ଆସିଥିଲା, ମା ଭଳିଆ ଯେ କିଏ ସ୍ତନ ପ୍ରଦାନ କରେ ମା, କିନ୍ତୁ କୃଷ୍ଣଙ୍କୁ ସେ ମା ପୁତ୍ର ରୂପରେ ସୁନ୍ଦରୀ ରୂପ ଧାରଣ କରିକି ଆସିଛି, କିନ୍ତୁ କଂସ ଦ୍ୱାରା ପ୍ରରୋଚିତ ହେଇକିରି ଆ ସ୍ତନରେ କାଳକୁଟ ବିଷ ମାଖିକି ଆସିଛି, କୃଷ୍ଣଙ୍କୁ ମାରିଦେଲୁ, ଶେଷ କରିଦେଲୁ। କିନ୍ତୁ କୃଷ୍ଣ ତ ଭଗବାନ, ସେ ପୁତନାକୁ ଉଦ୍ଧାର କରିଦେଲେ। ତୁମେ ମତେ ମା ଭଳିଆ ସ୍ତନ ପ୍ରଦାନ କରିବାକୁ ଚାହିଁଛ, ଠିକ ଅଛି, ତୁମେ ବିଷ ଦେଇକି ଆସିଲେ ବି ମୁଁ ଏଇ ସ୍ତନ ଗ୍ରହଣ କରିବି ମା ଭଳିଆ। ସେଥିପାଇଁ କୃଷ୍ଣ ସେ ସ୍ତନ ଗ୍ରହଣ କରିକି ପୁତନା ରାକ୍ଷସୀକୁ ମୁକ୍ତ କଲେ, କି ଯେତେବେଳେ ତାର ପ୍ରାଣବାୟୁକୁ ଟାଣି ନେଲେ, ସେତେବେଳେ ତାର ଯେ ସୁନ୍ଦରୀ ରୂପଟା ଛାଡ଼ିକିରି ପୁତନା ତା ରାକ୍ଷସ ରୂପ ପ୍ରଦର୍ଶନ କରିଛି। ତା ରାକ୍ଷସ ରୂପଟା କେତେ ବଡ଼ ଥିଲା, ବାର ମାଇଲ ବଡ଼, ତେଣୁ କେତେ ବଡ଼ ଦେଖନ୍ତୁ, ରାକ୍ଷସ ମାନଙ୍କର ଦେହ ଏଇଭଳିଆ ଖୁବ ବଡ଼ ବଡ଼, ବାର ମାଇଲ, ବାର ମାଇଲ ମାନେ କେତେ କେତେ କିଲୋମିଟର, ବାର ଅଠର କିଲୋମିଟର, ଅଠର କିଲୋମିଟର ତାର ଏତେ ଲମ୍ବା ଦେହ। ଏଇଠୁ କେଉଁଝର କେତେ କିଲୋମିଟର, ଅଠର ନା ତିରିଶ, ବେଶୀ ଯାଇ ତିରିଶ ବଡ଼ ରାକ୍ଷସୀ ଥିଲା। ତ ଭଗବାନ କୃଷ୍ଣ ସାଧାରଣ ଶିଶୁ ଭଳିଆ, ଛୋଟ ପିଲା ଭଳିଆ, ଏ କଥା କହିବେ, ଛୋଟ ପିଲା କୋଳର ପିଲା, ମା କୋଳର ଛୋଟ ଛୁଆ, ଆଉ ସେ କ'ଣ ରାକ୍ଷସୀକୁ ମାରିପାରିବେ, ଯେହେତୁ ସେ ଭଗବାନ, ସେ ସବୁ ସମୟ ଭଗବାନ, ତାଙ୍କୁ ତପସ୍ୟା କରିବାକୁ ପଡ଼େ ନା। ଆଜିକାଲି କଳିଯୁଗରେ ଅନେକ ଲୋକ ଭଗବାନ ସାଜୁଛନ୍ତି, ସାଜୁଛନ୍ତି ନା କଳିଯୁଗରେ, ଆପଣମାନେ ଜାଣିଛନ୍ତି ସମସ୍ତେ କେମିତିକା କେତେ ଭଗବାନ ଜେଲକୁ ଯାଇକି ପଶୁଛନ୍ତି, କ'ଣ ପାଇଁ ନା ସେମାନେ ନକଲ ଭଗବାନଙ୍କୁ ଅନୁକରଣ କରିଛନ୍ତି। ଆମେ ଜାଣୁ ସମସ୍ତେ ଭଗବାନ ସବୁ ସୃଷ୍ଟି କରୁଛନ୍ତି, କିନ୍ତୁ ଆମେ କିଛି ସୃଷ୍ଟି କରିପାରିବାନି, ଗୋଟେ ମାଟି ତିଆରି କରିପାରିବା, ବାଲି କଣା ଆମେ ବାଲି ଦାନା ତିଆରି କରିପାରିବା, ଗୋଟେ ଘାସ ଗଛ ତିଆରି କରିପାରିବା, ପାଣି ବୁନ୍ଦିଏ ତିଆରି କରିପାରିବା? କିଛି କରିପାରିବା। ସେଥିପାଇଁ ଶାସ୍ତ୍ରରେ କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ ଆଶ୍ରୟଦାତା, ତାଙ୍କ ପାଖରୁ ସବୁ ଆସିଛି। ଉପନିଷଦରେ କୁହାଯାଇଛି ଈଶା ବାସ୍ୟମିଦମ୍ ସର୍ବମ୍ ଯତ୍କିଞ୍ଚା ଜଗତମ୍ ଜଗତ, ଏଇ ଜଗତରେ କିଞ୍ଚିତ ବସ୍ତୁ ତାଙ୍କର, ଜଗନ୍ନାଥଙ୍କ। ସେଥିପାଇଁ ତାଙ୍କୁ ଜଗନ୍ନାଥ କୁହା ହୁଏ। ସେ ଜଗନ୍ନାଥଙ୍କ ନାଁ କଣ? ଏ ପିଲାମାନେ ଝିଅମାନେ କୁହ, ଜଗନ୍ନାଥଙ୍କ ନାଁ କଣ? ଜଗନ୍ନାଥ ନାଁ କଣ? ଜଗନ୍ନାଥଙ୍କ ବଡ ଭାଇ ନାଁ କଣ? ବଳିଆ କଣ? ବଳରାମ। ତାହେଲେ ବଳରାମର ଭାଇ ନାଁ କଣ? ଜଗା। ହଁ କାଳିଆ। ତାଙ୍କ ନାଁ କଣ? କୃଷ୍ଣ। କଣ ନାଁ? ସମସ୍ତେ କୁହନ୍ତୁ ଜୋରେ, କଣ ନାଁ? କୃଷ୍ଣ। ତ କୃଷ୍ଣ ବଳରାମ, ଜଗା ବଳିଆ। ହଁ, ସେଇ କୃଷ୍ଣ ସାଧାରଣ ଏଇ କଳିଯୁଗରେ ଦାରୁ ବ୍ରହ୍ମ ରୂପରେ ଆସୁଛନ୍ତି। ଜଗନ୍ନାଥ ପୁରୀରେ ଦାରୁ ବ୍ରହ୍ମ ଏଇ କଳିଯୁଗରେ ଭଗବାନଙ୍କର ତିନି ପ୍ରକାର ଅବତାର ହୁଏ। ଦାରୁ ବ୍ରହ୍ମ ମାନେ ଅର୍ଚ୍ଚା ବିଗ୍ରହ, ଅର୍ଚ୍ଚା ଅବତାର ଭଗବାନ ଜଗନ୍ନାଥ ରୂପରେ ଆସୁଛନ୍ତି। ଏବଂ ନାମ ଅବତାର, ନାମ ଅବତାର କଳିଯୁଗରେ ନାମ, ଭଗବାନଙ୍କର ନାମ କଣ? ସମସ୍ତଙ୍କୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ହେଉଛି ଭଗବାନଙ୍କର ନାମ। ଭଗବାନ ଠାରୁ ପାର୍ଥକ୍ୟ କିଛି ନାହିଁ। ଏ ନାମ କରିବା ଆଉ ଭଗବାନଙ୍କ ଦର୍ଶନ କରିବା ଗୋଟିଏ ଜିନିଷ। ତେଣୁ ଏଇ କଳିଯୁଗରେ ଭଗବାନଙ୍କର ସେବା ତାଙ୍କ କରିବାର ଉପାୟ ହେଉଛି ଏଇ ଜିହ୍ୱା ଦେଇକରି ଆମେ କେବଳ ଏଇ ହରେ କୃଷ୍ଣ ମହାମନ୍ତ୍ର କଳିଯୁଗର ନାମ ଅବତାର, ହଁ, ତାଙ୍କୁ ଜପ କୀର୍ତ୍ତନ କଲେ ଆମର ହୃଦୟ ପବିତ୍ର ହେଇଯିବ। ଆଉ ଗୋଟେ ଅବତାର ଅଛି, ଭାଗବତ ଅବତାର। ହଁ, ଏଇ ଶ୍ରୀମଦ୍ ଭାଗବତ ଅବତାର ଏଇ କଳିଯୁଗରେ। ତାହେଲେ ତିନି ପ୍ରକାର ଅବତାର କଳିଯୁଗରେ ଅଛନ୍ତି, ସେମାନେ ମନେ ରଖିବେ। କଣ କଣ? ଅର୍ଚ୍ଚା ଅବତାର ବିଗ୍ରହ, ଏଇଟା ହଉଛି ଜଗନ୍ନାଥ ଆସିଛନ୍ତି ଅର୍ଚ୍ଚା ଅବତାର ବିଗ୍ରହ ରୂପରେ। ଆଉ ନାମ ଅବତାର ଏ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ନାମ ଅବତାର କଳିଯୁଗରେ ଭଗବାନଙ୍କ ନାମ ଦ୍ୱାରା ବଦ୍ଧଜୀ ମୁକ୍ତ ହେଇଯିବେ। ଆଉ ଅର୍ଚ୍ଚା ଅବତାର ଯେମିତି ଆମେ ନିତାଇ ଗୌର, ରାଧା କୃଷ୍ଣ, ଜଗନ୍ନାଥ ବଳଦେବ ସୁଭଦ୍ରା, ରାମ ଲକ୍ଷ୍ମଣ ସୀତା, ଏଇ ଯେ ସବୁ ବିଗ୍ରହ ବିଷ୍ଣୁ ବିଗ୍ରହ, ଏଗୁଡ଼ିକ ଘରେ ତାଙ୍କର ଛବି ରଖିକିରି ଯଦି ଆମେ ପୂଜା କରିବା ତାହେଲେ ଏଇ ଅର୍ଚ୍ଚା ବିଗ୍ରହର ସେବା ହେଇଯିବ, ଅର୍ଚ୍ଚା ଅବତାରଙ୍କର ସେବା ହେଇଯିବ, ସେତେବେଳେ ଆମେ କୃପା ପାଇବା। ତ ସେଥିପାଇଁ ଆଉ ଏଇ କଳିଯୁଗରେ ନାମ ଅବତାର, ତେଣୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏ ନାମ ଜପ କୀର୍ତ୍ତନ। ଯେମିତି ଆପଣମାନେ ଆମେ ସମସ୍ତେ ଏଠି ନଗର କୀର୍ତ୍ତନ କଲୁ, କଣ ନାଁ କଲୁ? ଏ ଭଗବାନଙ୍କର ନାମ ଅବତାର, ଏ ହରେ କୃଷ୍ଣ ମହାମନ୍ତ୍ର। ସେଥିପାଇଁ ତାକୁ କୁହନ୍ତି ମହାମନ୍ତ୍ର। ହଁ, ଏଇଟା ହଉଛି ପ୍ରେମ ଭକ୍ତି ଦାନ କରେ ତାରକ ବ୍ରହ୍ମ। ଗୋଟେ ହଉଛି ତାରକ ବ୍ରହ୍ମ, ଭଗବାନଙ୍କର ଅନ୍ୟ ନାମକୁ ତାରକ ବ୍ରହ୍ମ କୁହାହୁଏ, ଆରେ ହରେ କୃଷ୍ଣ ମହାମନ୍ତ୍ରକୁ ପାରକ ବ୍ରହ୍ମ କୁହାହୁଏ, ମାନେ ପ୍ରେମ ଭକ୍ତି ଦାନ କରେ। ଅନ୍ୟ ଭଗବାନଙ୍କର ନାଁରେ ମୁକ୍ତି ହୁଏ, କିନ୍ତୁ ଏଇ ହରେ କୃଷ୍ଣ ମହାମନ୍ତ୍ର ନାମ ଦ୍ୱାରା ପ୍ରେମ ଭକ୍ତି ଲାଭ ହୁଏ। ଯଦି କେହି ନିରପରାଧରେ ଏଇ ଭଗବାନଙ୍କର ନାମ ଜପ କୀର୍ତ୍ତନ କରିବେ ତାହେଲେ ତାଙ୍କ ହୃଦୟରେ ପ୍ରେମ ଭକ୍ତି ଜାଗ୍ରତ ହେବ। ତ ସେଥିପାଇଁ ଏକ ପାରକ ବ୍ରହ୍ମ ନାମ। ଆଉ ଅନ୍ୟାନ୍ୟ ନାମ ଯେମିତି ରହିଛି ନୃସିଂହ, ରାମ, ଏଇ ସମସ୍ତ ନାମ ଗୁଡ଼ିକ ହେଉଛି ତାରକ ବ୍ରହ୍ମ, ଏଗୁଡ଼ିକ ଦ୍ୱାରା ମୁକ୍ତି ହେବ କିନ୍ତୁ ପ୍ରେମ ପାଇବେନି, କିନ୍ତୁ କୃଷ୍ଣ ନାଁରେ ପ୍ରେମ ପାଇବେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଦ୍ୱାରା। ସେଥିପାଇଁ ଏଇ କଳିଯୁଗରେ ଏଇ ନାମ ଅବତାର ଏଇ କୃଷ୍ଣ ନାମ ଆସିଛନ୍ତି ଆମକୁ ପ୍ରେମ ଭକ୍ତି ଦାନ କରିବା ପାଇଁ। ତେଣୁ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ, ସେଥିପାଇଁ ଶିବଜୀ ବ୍ରହ୍ମାଜୀ ସବୁ ମହାଜନ ମାନେ ସେମାନେ ଭଗବାନଙ୍କର ନାମ ସବୁ ସମୟ ଜପ କରୁଛନ୍ତି, ଆଉ ସେଠାରେ ଆମର ଆରାଧନା। ଏଇ କଳିଯୁଗରେ ଆମର ଆରାଧ୍ୟ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ ଜଗନ୍ନାଥ, ହଁ, ତାଙ୍କର ନାମ ଏ ହରେ କୃଷ୍ଣ ମହାମନ୍ତ୍ର ଆମର ଆରାଧନା କରିବା ଦରକାର। ନାମର ସହିତ ଆଛେନ୍ ଆପନି ଶ୍ରୀ ହରି, ଭଗବାନ ତାଙ୍କ ନାମ ସହିତ ଅଛନ୍ତି ଏଇ କଳିଯୁଗରେ, ଆଉ ଅର୍ଚ୍ଚା ବିଗ୍ରହ ସହିତ ଅଛନ୍ତି, ଆଉ ଭାଗବତ ରୂପରେ ଅଛନ୍ତି। ଏଇ ତିନି ପ୍ରକାର ଅବତାର। ଭାଗବତ ହେଉଛି ଶାବ୍ଦିକ ଶବ୍ଦ ବ୍ରହ୍ମ, শব্দ ব্রহ্ম অবতার, সাউন্ড ইনকার্নেশন শব্দ ব্রহ্ম। তো এই ভগবান ব্যাপার জীবনে সে কৃষ্ণচন্দ্র রূপে আসছন্তি, মা যশোদার পুত্র রূপে। তাঁকর গোটে নাম হচ্ছে কন দামোদর, কন নাম সমস্ত কন্ঠু আমি জোরে দামোদর সমন্ত রাধা দামোদর, রাধা দামোদর, রাধা দামোদর, খুব সুন্দর, ধন্যবাদ। তো এই রাধা দামোদর দাম শব্দর অর্থ হচ্ছে দৌড়ি, দৌড়ি ওড়িয়া কুয়া হয় তো দৌড়ি বা রজু, রজু কুয়া হয় রজু বা দৌড়ি। তো ভগবান কৃষ্ণকে মা যশোদা বাঁধিলে হ্যাঁ গোটে দিন, সেই দিনটা হচ্ছে দীপাবলির দিন ভোরবেলা, দীপাবলির দিনর ভোরবেলায় মা যশোদা কৃষ্ণকে বাঁধিলে দৌড়ি দিয়ে কমর কু বাঁধিলে। এই কৃষ্ণকর সেই দিন ঠু নাম হয়ে গেল কম, কম নাম হয়ে গেল দামোদর, দাম মানে দৌড়ি, তাঁক উদর কু বন্ধন করে মা যশোদা, সেইপাই কৃষ্ণকর গোটে নাম হয়ে গেল দামোদর। হ্যাঁ তো এই ভক্ত মানে রাধা দামোদর কুহতি, আর এই দামোদর সেবা শিল জীব গোস্বামী বৃন্দাবনের, শিল জীব গোস্বামী সে আরাধনা করতে। আর ইস্কন আমি যে ইস্কন মায়াপুর আসছু, এই ইস্কন প্রতিষ্ঠাতা আচার্য অভয়চরণ আরবিন্দ ভক্তি বেদান্ত স্বামী প্রভুপাল, ইস্কন ইস্কন না শুনছেন সমস্তে, কেতজন ইস্কন না শুনছেন, ইস্কন অনেকে শুনছেন, ইস্কন ফুল ফর্ম হচ্ছে পুরা নাম ইন্টারন্যাশনাল সোসাইটি ফর কৃষ্ণ কনসাসনেস, আই এস কে সি ও এন ইস্কন, আই রে ইন্টারন্যাশনাল, এস রে সোসাইটি ফর, কে রে কৃষ্ণ, আর সি ও এন কন হচ্ছে কনসাসনেস, এর উড়িয়া অর্থ হচ্ছে অন্তরাষ্ট্রীয় কৃষ্ণ ভাবনামৃত সংঘ। তো ইস্কন পুরা নাম যদি কেউ পচারিবে আপনার কে ইস্কন পুরা নাম হচ্ছে অন্তরাষ্ট্রীয় কৃষ্ণ ভাবনামৃত সংঘ। এই সংঘর উদ্দেশ্য কম, সেটা হচ্ছে ইন্টারন্যাশনাল সোসাইটি ফর কৃষ্ণ কনসিয়াসনেস, কৃষ্ণ ভাবনার ভাবিত হওয়া। মু প্রথমে কৌলি না ব্রহ্মাজী খেত করছেন, অনুশোচনা করছেন, দুঃখ করছেন আমপাই, কিন্তু না আমি এই মর্ত্য লোকরে মনুষ্য দেহরে কৃষ্ণ আরাধনা অপূর্ব সুযোগ আমি পাইলু, কিন্তু আমি দেবতা মানে মনুষ্য দেহ পাওয়া চেষ্টা করছেন কৃষ্ণ আরাধনা করা, এই মনুষ্য দেহরে কৃষ্ণ আরাধনা করলে ভগবদ্ধামকে যাই হব, নহলে যাই হব না। সেই এই বিশেষ করে ভারতবর্ষ হচ্ছে ভগবান রাজ্যকু তাঙ্ক ধামকু ফেরিবার দরিজা, দরিজা কে তো গেট মানে কবাট, কবাট হ্যাঁ গেট আর কি, ভারতবর্ষ হচ্ছে ভগবান রাজ্যকু ফেরি যার কবাট। তার মানে আমি ভারতবর্ষে আসি যাইছে, তার মানে আমি ভগবান রাজ্যকু যা কবাট পাখু আসি যাইছে, কবাট খোলিকি কেবল পশিবা দরকার, কিন্তু আমি যাই পারিনি, সেই ব্রহ্মা কষ্ট করছেন পাচ্ছেন দুঃখ করছেন আমি, হ্যাঁ কমপাই না আমি কৃষ্ণ আরাধনা নকরি কি অন্য দিকে আমি মন বড়ছে, সেইপাই এই ইস্কন প্রতিষ্ঠা হয়েছি, যেমিতি সমগ্র বিশ্ববাসী এই কৃষ্ণ ভাবনার কৃষ্ণ চেতনার সে উদ্বুদ্ধ হতে। তো সেইপাই আমি ইস্কন ভক্ত মানে সারা বিশ্বরে ঘুরি ঘুরি কি সব গাঁ গাঁ সহর সহর বিভিন্ন জায়গা কু ঘর ঘর কু যাই এই কৃষ্ণ নাম কৃষ্ণকর লীলা কথা ভাগবত কথা কুছু। আজ হেমহরি প্রভু গাউলে স্বয়ং ভগবান কৃষ্ণ গৌরাঙ্গ রূপে আসছেন, আর সেই কৃষ্ণ গৌরাঙ্গ রূপে সে নিত্যানন্দ হচ্ছে বলরাম, আর ব্রহ্মা হচ্ছে হরিদাস ঠাকুর এই কলিযুগরে, তাঁকু আদেশ করলে শুন শুন নিত্যানন্দ শুন হরিদাস সর্বত্র আমার আজ্ঞা করহ প্রকাশ, মোর আজ্ঞাকে সর্বত্র সবু জায়গায় প্রকাশ কর, কে কৌন গৌরাঙ্গ মহাপ্রভু, সে কে রাধাকৃষ্ণ মিলিত তনু, সে নিজে বলরাম, কিন্তু বলরাম হচ্ছে আদি গুরু, তাঁক সব গুরুতত্ত্ব আসছে, এইভাবে নুহে আমার গাঁ গহলের গুরু ভাই নুহে, বলরাম প্রতিনিধিত্ব করবে গুরুবর্গ মানে, ହଁ ଆଜିକାଲି ଯେସବୁ ଗୁରୁ ସେମାନଙ୍କ ଭଳିଆ ନୁହେଁ, ହଁ ସେମାନେ ଆଜିକାଲି ଜାଣନ୍ତିନି ଗୁରୁ ତତ୍ତ୍ୱ ସମ୍ବନ୍ଧରେ। ତ ସେଇ ବଳରାମ ଭକ୍ତିର ବଳ, ଗୁରୁଦେବଙ୍କ ପାଖରୁ ଆମେ କଣ ପାଉ ନା ଯେ କୃଷ୍ଣ ସେବା ପାଉ। ଭକ୍ତି ମାନେ କୃଷ୍ଣ ସେବାକୁ ବୁଝାଇଛି, ଭକ୍ତି ମାନେ ଅନ୍ୟ କିଛି ନୁହେଁ। ଭକ୍ତି ମାନେ ନାରଦ ପଞ୍ଚରାତ୍ରିରେ କୁହାଯାଇଛି ହିଷିକେନ ହିଷିକେଶ ସେବନଂ ଭକ୍ତିର ଉଚ୍ଚତେ। ହିଷିକ ମାନେ ଇନ୍ଦ୍ରିୟ, ସବୁ ଇନ୍ଦ୍ରିୟ ଗୁଡିକ ଦେଇ ଆମେ ଯେତେବେଳେ ହିଷିକେଶ ମାନେ ଇନ୍ଦ୍ରିୟର ପ୍ରଭୁ ଇନ୍ଦ୍ରିୟର ମାଲିକ କୃଷ୍ଣଙ୍କୁ ହିଷିକେଶ କୁହନ୍ତି ନା, ଆମେ କାହିଁକି ଜାଣିନୁ ହିଷିକେଶ କାହିଁକି କୁହନ୍ତି। ହିଷିକ ଈଶ ମାନେ ଇନ୍ଦ୍ରିୟର ଯେ ମାଲିକ, ତେଣୁ ଆମେ ଯେତେବେଳେ ସବୁ ଇନ୍ଦ୍ରିୟ ଦେଇ ସେଇ ହିଷିକେଶ ଭଗବାନ କୃଷ୍ଣ ଇନ୍ଦ୍ରିୟର ପ୍ରଭୁ ମାଲିକ ପରିଚାଳକ ତାଙ୍କର ସେବା ଯେତେବେଳେ ଆମେ ନିଯୁକ୍ତ ହେବୁ ସେଟାକୁ କୁହାହଉଛି ଭକ୍ତି। ହଁ ତ ଏଇଥିପାଇଁ ଏ ଇସ୍କନ ପ୍ରତିଷ୍ଠା ହେଇଛି ସମଗ୍ର ବିଶ୍ୱରେ ଏଇ ଭକ୍ତି ଯୁଗକୁ ଶିଖେଇବା ପାଇଁ। ତ ଏଇ ଭକ୍ତି ଯୁଗ କେମିତି ହବ ନା, ସୂଚନା ହବ ଏଇ ହରେ କୃଷ୍ଣ ମହାମନ୍ତ୍ର ଆରମ୍ଭରେ ସୂଚନା ହବ। ଏ ହରେ କୃଷ୍ଣ ମହାମନ୍ତ୍ର ଯେତେବେଳେ ଆମେ କୀର୍ତ୍ତନ କରିବା ଜପ କରିବା ସେତେବେଳେ ଏଇ ଭକ୍ତିର ଆରମ୍ଭ ହଉଛି ଜିଭ ଦେଇକିରି। ହଁ କାହିଁକି ଜିଭ ଦେଇକି ଆରମ୍ଭ କରିବାକୁ ପଡିବ ନା, ଆମର ଯେ ଇନ୍ଦ୍ରିୟ ଗୁଡିକ ରହିଛି ଏଗୁଡ଼ିକ ଅପୂର୍ଣ୍ଣ, ଆମ ଇନ୍ଦ୍ରିୟ ଗୁଡିକ ଅପୂର୍ଣ୍ଣ। ହଁ ଆମ ସମସ୍ତେ ଭୁଲ କରିବାର ପ୍ରବଣତା ରହିଛି, ଆମ ଇନ୍ଦ୍ରିୟ ଦେଇକି ଆମେ କିଛି ବୁଝିପାରିବୁନି, ଲାଇଟ ଅଫ୍ ହେଇଗଲେ ଆମେ କିଛି ଦେଖିପାରିବୁନି, ଆମ ସବୁ ଇନ୍ଦ୍ରିୟ ଗୁଡିକ ପୂର୍ଣ୍ଣତା ନାହିଁ। ଭଗବାନ ହେଉଛନ୍ତି ପୂର୍ଣ୍ଣତମ ପରମ ବ୍ରହ୍ମ, ତେଣୁ ତାଙ୍କର ନାମ ତାଙ୍କର ଧାମ ତାଙ୍କର ଅର୍ଚ୍ଚା ବିଗ୍ରହ ତାଙ୍କର ଭକ୍ତଙ୍କୁ ଯଦି ଆମେ ଜାଣିବାକୁ ଚାହୁଁ ତାହେଲେ କଣ କରିବାକୁ ପଡିବ ନା, ଏଇ ଜିଭ ଦେଇକିରି ପ୍ରଥମ ଭଗବତ ଭକ୍ତି ଆରମ୍ଭ କରିବାକୁ ପଡିବ। ଶିବ ରୂପ ଗୋସ୍ୱାମୀ ସେ କହୁଛନ୍ତି ଅତଃ ଶ୍ରୀକୃଷ୍ଣ ନାମାଦି ନା ଭବେତ ଗ୍ରାଜ୍ୟମ ଇନ୍ଦ୍ରିୟ। ଏଇ ଜଳ ଇନ୍ଦ୍ରିୟ ଦେଇ ଆମେ କୌଣସି ଦିନ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମେ ବୁଝିପାରିବୁନି। ଅଥ ଅନୁକରଣ କରିବା ବିଭିନ୍ନ ଭଗବାନ ସାଜିଯିବେ ଲୋକ ନା, ଏଇଟା ବ୍ରହ୍ମା କହୁଛନ୍ତି ନା ଆମେ କରିପାରିବାନି ବୁଝିପାରିବାନି ଭଗବାନଙ୍କୁ। ତ ସେଥିପାଇଁ ଆମର ଇନ୍ଦ୍ରିୟ ଅପୂର୍ଣ୍ଣ, ତେଣୁ କେମିତି ବୁଝିବୁ ନା, ଅତ ଶ୍ରୀକୃଷ୍ଣ ନାମ ଆଦି ନା ଭଗତ ଗ୍ରାଜ୍ୟ ଇନ୍ଦ୍ରିୟ, ଇନ୍ଦ୍ରିୟ ଦ୍ୱାରା କୌଣସି ଦ୍ୱାରା ଲବ୍ଧ ନୁହନ୍ତି ଭଗବାନ ତାଙ୍କର ନାମ, କିନ୍ତୁ ସେବନ ମୁଖେ ହି ଜୁହା ଦଉ। ଯେତେବେଳେ ଆମେ ଜୁହା ଇନ୍ଦ୍ରିୟ ଦେଇକିରି ଭଗବାନଙ୍କର ନାମ କୀର୍ତ୍ତନ ଆରମ୍ଭ କରିଦବା ସ୍ୱୟମେବ ସ୍ଫୁରତ, ଏଇ ଜୁହା ଦ୍ୱାରା କରିବା ଦ୍ୱାରା ଭଗବାନଙ୍କର ନାମ ଆମ ହୃଦୟକୁ ପବିତ୍ର କରିବ, ହୃଦୟ ଆଇନାକୁ ପରିଷ୍କାର କରିବ। ଆଉ ସେତେବେଳେ ଆମେ ଇନ୍ଦ୍ରିୟ ପବିତ୍ର ହେଲେ ସେଇ ପରମ ନାମ ଭଗବାନ ସେ ହେଉଛନ୍ତି ପରମ ପବିତ୍ର, ତାଙ୍କୁ ସେତେବେଳେ ଆମେ ବୁଝିପାରିବା। ତ ସେଇ କୃଷ୍ଣ ଚେତନା ଉଦ୍ବୁଦ୍ଧ କେବଳ ଆମେ ହେଇପାରିବା ଏଇ ନାମ କୀର୍ତ୍ତନ ଦ୍ୱାରା, ଆଉ ତାଙ୍କର ଅର୍ଚ୍ଚା ବିଗ୍ରହରେ ପ୍ରତିଦିନ ସେବା କରିବା ଦ୍ୱାରା, ସକାଳେ ଉଠିକିରି ଭୋଗ ଲଗେଇବା ଆରତୀ କରିବା ତାଙ୍କୁ ସ୍ନାନ କରେଇବା ଫୁଲମାଳି ପିନ୍ଧେଇବା ଏଗୁଡ଼ିକ କରିବା ଦ୍ୱାରା ଅର୍ଚ୍ଚା ବିଗ୍ରହ, କାହିଁକି ଆମେ ଶୁଣିଲୁ ଅର୍ଚ୍ଚା ଅବତାର ରୂପରେ ଆସୁଛନ୍ତି, ଆଉ ପ୍ରତିଦିନ ଭାଗବତରୁ ଗୋଟିଏ ଦୁଇଟା ଶ୍ଳୋକ ତାତ୍ପର୍ଯ୍ୟ ଶୁଣିକିରି ଭଗବାନଙ୍କ ସମ୍ବନ୍ଧରେ ଆସକ୍ତ ହେବା ଏବଂ ଏଇ ନାମ ଜପ କରିବା, ଏଇ ତିନିଟା ସେବାରେ ଆମେ ଶ୍ରବଣ କୀର୍ତ୍ତନ ସ୍ମରଣ ବର୍ଣ୍ଣନ ଏଇ ଯେ ନବଦା ଭକ୍ତି ଅଛି, ଏଇ ନବଦା ଭକ୍ତି କୃଷ୍ଣଙ୍କର ନାମ କୀର୍ତ୍ତନ କରିବା ତାଙ୍କର ନାମ ଶ୍ରବଣ କରିବା, ଅନ୍ୟ କାହାରି ନୁହେଁ, ସିନେମା ଆର୍ଟିଷ୍ଟ ମାନଙ୍କର ନୁହେଁ, ରାଜନୀତି ନେତାମାନଙ୍କର ନୁହେଁ। ସେଥିପାଇଁ ପ୍ରତିଦିନ ଆପଣମାନେ ଘରେ ଝିଅ ପୁଅମାନଙ୍କୁ ନେଇ ଆମେ ଭଗବାନଙ୍କର ନାମ କୀର୍ତ୍ତନ କରିବେ, ହାତ ତାଳି ଦେଇକିରି ତୁଳସୀ ସାମ୍ନାରେ ଏଇଭଳିଆ ଠାକୁର ସଜେଇକି ରଖିବେ ନିଜ ଘରେ, ଏଇଟା ଅର୍ଚ୍ଚା ଅବତାର ବିଗ୍ରହ ଯେମିତି ଆମ ପ୍ରଭୁ କି ନାମ ପ୍ରଭୁ ଆପଣଙ୍କର ନା ଦୀକ୍ଷା ନାମ ଦୀନଦୟାଲ ଗୋବିନ୍ଦ ପ୍ରଭୁ ଇସ୍କନ ଦୀକ୍ଷା ନେଇଛନ୍ତି ଶିଳଜୟାତ ସ୍ୱାମୀ ଗୁରୁ ମହାରାଜଙ୍କ ପାଖରୁ, ଦୀନଦୟାଲ ଗୋବିନ୍ଦ ଦାସ ଦୁର୍ଯ୍ୟୋଧନ ବେରା, ଏଠି ଆପଣମାନେ ଜାଣିଛନ୍ତି ଦୁର୍ଯ୍ୟୋଧନ ବେରା, କିନ୍ତୁ ସେ ଦୀକ୍ଷା ନେଇଛନ୍ତି ସ୍ୱାମୀ ସ୍ତ୍ରୀ। ହଁ ଦୀକ୍ଷା ମାନେ ଦିବ୍ୟ ଜ୍ଞାନ ଅଭ୍ୟାସ କରିବା ପାଇଁ ଗୁରୁଙ୍କର ଆଦେଶ ପାଳନ କରୁଛନ୍ତି, ହୁଏତ 100% ନ କରିପାରିଲେ ବି ସୂଚନା କରୁଛନ୍ତି, ଜୀବ ଯାଇକି ଜପ କରୁଛନ୍ତି ପ୍ରତିଦିନ ମଙ୍ଗଳ ଆରତୀ ଭଗବାନଙ୍କୁ ଭୋଗ ଲଗେଇ ଖାଉଛନ୍ତି, କାହିଁକି ସେ ଜାଣିପାରୁଛନ୍ତି ଯେ ଏଇ ସବୁ ଜିନିଷ ଭଗବାନଙ୍କର। ଏଥିପାଇଁ ଇସ୍କନ ଏଇ କୃଷ୍ଣ ଚେତନା ମାନେ ଆମ ହୃଦୟରେ ରହିଛି, ଯେତେବେଳେ ଆମେ ଶୁଣିବା ଶ୍ରବଣାଦି ଶୁଦ୍ଧ ଚିତ୍ତେ କରୟ ଉଦୟ, ଶୁଣିକି ଯେତେବେଳେ ଆମେ ଆରମ୍ଭ କରିଦେବା ହଁ ଏଇ ଜୁହା ଦ୍ୱାରା ଆରମ୍ଭ କରିବାକୁ ପଡେ। ଆମେ ଶୁଣିଲୁ କର୍ଣ୍ଣ ଦେଇକିରି ଯେ କୃଷ୍ଣ ନାମ କରିବା ଦରକାର କଳିଯୁଗ ଧର୍ମ, ତେଣୁ ଆମେ ଶୁଣିକି ଜୁହାରେ ଆରମ୍ଭ କରିଦେବୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଏଭଳି ଆରମ୍ଭ କରିଦେବୁ। ଝିଅ ପୁଅଙ୍କୁ ନେଇକିରି ତୁଳସୀ ସାମ୍ନାରେ, ତୁଳସୀ କୃଷ୍ଣଙ୍କର ପ୍ରିୟା, ହଁ ତୁଳସୀ ହେଉଛନ୍ତି କୃଷ୍ଣଙ୍କ ପ୍ରିୟା। ସେଇ କଳିଯୁଗରେ ବିଶେଷ କରି ଏଇ କାର୍ତ୍ତିକ ମାସରେ ଜଣେ ଦ୍ରାବିଡ଼ ଦେଶର ମହିଳା, ଦ୍ରାବିଡ଼ ଦେଶର ମହିଳା, ତାଙ୍କ ସ୍ୱାମୀ ନାମ ଥିଲା ବୁଦ୍ଧୁ। ସେ ବୁଦ୍ଧୁ ସେ ବ୍ରାହ୍ମଣ ଥିଲେ, ତାଙ୍କ ସ୍ତ୍ରୀ କିନ୍ତୁ ଥିଲେ ଖୁବ ଅସତୀ, ବହୁ ପାପ କର୍ମ କରୁଥାନ୍ତି। ଏତେ ପାପ କର୍ମ କରୁଥାନ୍ତି ତାଙ୍କ ସ୍ୱାମୀର ଆୟୁ କ୍ଷୟ ହେଇଗଲା। ସ୍ତ୍ରୀ ଯଦି ଖରାପ କାମ କରିବେ ସ୍ୱାମୀର ଆୟୁଷ ନଷ୍ଟ ହେଇଯିବ। ସ୍ତ୍ରୀ ହେଉଛନ୍ତି ଧର୍ମପତ୍ନୀ, ସହଧର୍ମିଣୀ, ଧର୍ମ ଆଚରଣ କରିବା ଦରକାର ଏକ ସାଥିରେ। ତ ସେଥିପାଇଁ ସେଇ ବୁଦ୍ଧୁ ନାମକ ବ୍ରାହ୍ମଣ, ଦ୍ରାବିଡ଼ ଦେଶର ବ୍ରାହ୍ମଣ, ତାଙ୍କ ସ୍ତ୍ରୀ କିନ୍ତୁ ଧର୍ମପରାୟଣ ନଥିଲେ, ସେ ଅସତୀ ପାପକର୍ମରେ ନିଯୁକ୍ତ ଥିଲେ। ତ କିନ୍ତୁ ସ୍ୱାମୀଙ୍କର ଆୟୁ ନଷ୍ଟ ହେବାକୁ ଚାଲିଲା। ତ ସ୍ୱାମୀ ଅଳ୍ପ ସମୟରେ, ଅଳ୍ପ ବୟସରେ ସେ ମୃତ୍ୟୁବରଣ କଲେ। ସେତେବେଳେ ମୃତ୍ୟୁବରଣ କଲେ ସେତେବେଳେ ଏଇ ସ୍ତ୍ରୀ ଆହୁରି ସୁଯୋଗ ପାଇଲା, ତା ସ୍ୱାମୀ ଯେତେବେଳେ ମରିଯାଇଛି ଆହୁରି ଅସତ କର୍ମରେ ସୁଯୋଗ ପାଇଗଲା, ଖରାପ କାମ ଲାଗିଗଲା, ଅନ୍ୟ ଅବୈଧ କ୍ରୀଡ଼ାରେ ତାହୁରି ପାପ କର୍ମ କଲା। ଆଉ ଗାଁର ଲୋକମାନେ ତାକୁ ସେଇ କୂଳରୁ ବଂଶରୁ ତାକୁ ବାହାର କରିଦେଲେ, କହିଲେ ତୁ ଏତେ ଦୁଶ୍ଚରିତ୍ର ନା, ତୁ ଏଇ ଗାଁରେ ରହିବାର ଲୋକ ନୁହଁ। ତେବେ ବି ସେ କଣ କରିବ, ତାର ତ ଭାଇ ବି ନଥିଲା ପୁଅ ବି ନଥିଲା, ସେ କାହା ପାଖକୁ ଯିବ, କିନ୍ତୁ ସେ ଯାଇକି ଦୂରରୁ ଭିକ୍ଷା କରିକି ଆଣିକି ଜୀବନଯାପନ କରିଥାଏ। ଆର୍ ସେ ଅଳସ ଥିଲା, ଅଳସୁଆ, ରାନ୍ଧିବନି କୌଣସି ଦିନ, ରାନ୍ଧିବନି, ଗାଁରୁ କିଛି ଭିକ୍ଷା କରିବ ସେ ବାସି ପଚେଇ ପଚେଇକିରି ଖାଉଥାଏ, ଏମିତିକା ତମ ଗୁଣ ଥିଲା ସେ ସ୍ତ୍ରୀ ଲୋକଟି। କିନ୍ତୁ ଥରେ ଜଣେ ତୀର୍ଥଯାତ୍ରୀ ବ୍ରାହ୍ମଣ, କୁତ୍ସ, କୁତ୍ସ ନାମ ଜଣେ ତୀର୍ଥଯାତ୍ରୀ ବ୍ରାହ୍ମଣ, ସେ ଭକ୍ତ ବ୍ରାହ୍ମଣ, ଭଗବାନ ବିଷ୍ଣୁଙ୍କର ଭକ୍ତ, ସେ ସେଇ ଦ୍ରାବିଡ଼ ଦେଶର ସେଇ ମହିଳା ଗାଁକୁ ଆସିଥିଲେ। ଆଉ ସେ ଗାଁକୁ ଆସିକି ସେ ଯେତେବେଳେ ଶୁଣିଲେ ଯେ ଜଣେ ଦୁଶ୍ଚରିତ୍ର ନାରୀ ଏଇ ଗାଁରେ ବାସ କରୁଛି, ବ୍ୟଭିଚାରିଣୀ, ତା ଘରକୁ ଗଲେ, ସାଧୁମାନେ ବ୍ରାହ୍ମଣ, ପ୍ରକୃତ ବ୍ରାହ୍ମଣ ଏବଂ ସାଧୁ ସେମାନେ ଦୟାଳୁ, ଜୀବ ପ୍ରତି କୃପାଳୁ, ତାଙ୍କର କୌଣସି କାମ ନିଜର ନାହିଁ, କିନ୍ତୁ ସେମାନେ ଦ୍ୱାର ଦ୍ୱାରକୁ ଯାଆନ୍ତି କ'ଣ ପାଇଁ, ଘର ଘର ଗାଁ ଗାଁକୁ ଯାଆନ୍ତି କ'ଣ ପାଇଁ, ନା ଅନ୍ୟର ଦୁଃଖକୁ ମୋଚନ କରିବା ପାଇଁ। ଟଙ୍କା ପଇସା ଦେଇକି ଦୁଃଖ ମୋଚନ ହୁଏ ନା, ଟଙ୍କା ପଇସା ରହିଛି ଅନେକ ଲୋକର, କ'ଣ ଦୁଃଖ ମୋଚନ ହେଇଯାଇଛି, ରୋଗ ମୋଚନ କରିପାରିବେ ଟଙ୍କା ପଇସା କରିହବନି। ତେଣୁ ଆମର ଦୁଃଖ, ଅସଲ ଦୁଃଖ ଯେ କୃଷ୍ଣକୁ ଭୁଲିଯିବା, ଭଗବାନଙ୍କୁ ଭୁଲିଯିବା। କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିରେ ମୁଁ ଅତେ ମାୟା ତାରେ ଦେ ସଂସାର ଆଦି ଦୁଃଖ। ଏଇ ଦୁଃଖର ମୂଳ କାରଣ ହଉଛି ଆମେ ଜଗନ୍ନାଥ କୃଷ୍ଣ ତାଙ୍କର ଆରାଧନାକୁ ଭୁଲି ଯାଇଛି, ସେଥିପାଇଁ ଆମେ ଏତେ ଜନ୍ମ ମୃତ୍ୟୁ ଚକ୍ରରେ ବାରମ୍ବାର ଘୁରୁଛେ। ତ ସେଇ କୁତ୍ସ ନାମ ବ୍ରାହ୍ମଣ ଭକ୍ତ ସେ ସେଇ ଦୁଶ୍ଚରିତ୍ର ମହିଳାର ଘରକୁ ଗଲେ ଏବଂ ତାଙ୍କୁ ବୁଝେଇଲେ, ଦେଖ ଏଇ ଯେ ଦୁର୍ଲଭ ମନୁଷ୍ୟ ଦେହ, ତ ଦେବତା ମାନଙ୍କର ବି ଦୁର୍ଲଭ, ଆଉ ତୁମେ ଏଇ ଦେହ ଦେଇକିରି କଣ କରୁଛ, ନା ପାପ କର୍ମ କରୁଛ, ଖରାପ କର୍ମ କରୁଛ, ଏଟା କେବଳ ଏଇ ମନୁଷ୍ୟ ଦେହ କେବଳ ଭଗବାନଙ୍କର ଆରାଧନା ପାଇଁ, ଦୁର୍ଲଭ ମାନବ ଦେହ ଲଭିଆ ସଂସାରେ କୃଷ୍ଣ ନା ଭଜିନ ଦୁଃଖ କହିବ କାହାରେ। କୃଷ୍ଣ ଭଜନ ନ କଲେ ତାଠୁ ବଡ଼ ଦୁଃଖ ଆଉ କିଛି ନାହିଁ। ଏ ଦେହଟା ବୁଦ୍ବୁଦ୍ ଭଳିଆ, ଫେଣା ଭଳିଆ, ଏ ବୁଦ୍ବୁଦ୍ କଣ ମାନେ ଫେଣା ବାହାରେ ବର୍ଷାରେ ସେମାନେ ଫାଟିଯାଏ, ହଁ କି ନା, ଆଉ ପଦ୍ମ ଫୁଲ ଗଛ ପତ୍ରରେ, ପଦ୍ମ ପତ୍ରରେ ପାଣି ଦେଲେ କଣ ହୁଏ, ଧର୍ମଲ ଧର୍ମଲ କଲେ ଟଲଟଲ, ଆମର ଜୀବନଟା ସେଇଭଳିଆ ଟଲମଲ ଟଲମଲ, ଏନି ଟାଇମ୍ ଯେକୌଣସି ସମୟ ଆମେ ମୃତ୍ୟୁବରଣ କରିବା, କିନ୍ତୁ ଏଇ ମଣିଷ ଦେହର ଅପୂର୍ବ ସୁଯୋଗ ରହିଛି ଭଗବାନଙ୍କର ଆରାଧନା ପାଇଁ, ଆଉ ତୁମେ ସେ ଆରାଧନା ନ କରି ଏଇ ଦୁର୍ଲଭ ଦେହରେ ଖରାପ କାମ କରୁଛ, ବ୍ୟଭିଚାରୀ କାମ କରୁଛ, ତ ତୁମକୁ ନରକକୁ ଯିବାକୁ ପଡିବ, ଯମଯାତନା ଭୋଗିବାକୁ ପଡିବ। ଏଟା ନ କରିକି ତୁମେ କଣ କର ନା, ଭଗବାନଙ୍କର ନାମ କୀର୍ତ୍ତନ କର ଏଇ ଦୁର୍ଲଭ ଜନ୍ମରେ, ଆଉ ପ୍ରତିଦିନ ଭଗବାନଙ୍କର ପୂଜା ଅର୍ଚ୍ଚନା କର, ତାଙ୍କୁ ଭୋଗ ଲଗେଇ ଖାଅ, ତୁଳସୀ ସେବା କର, ଏରକମ କହିଲେ ତାକୁ। ତ ସେ ସଙ୍ଗେ ସଙ୍ଗେ କହିଲେ ଏଇ ଯେ ସାମ୍ନେ କାର୍ତ୍ତିକ ମାସ ଆସୁଛି, ଏଇ କାର୍ତ୍ତିକ ମାସରେ ତୁମେ କଣ କର ନା, ପ୍ରତିଦିନ କାର୍ତ୍ତିକ ମାସରେ ଭୋରବେଳା ଉଠିବ, ଭୋରବେଳା ଉଠିକିରି ଗାଧିବ, ଏବଂ ପରିଷ୍କାର ବସ୍ତ୍ର ପିନ୍ଧିବ, ଆଉ ସୁନ୍ଦର ଭାବରେ ରାଧାକୃଷ୍ଣ ତାଙ୍କର ଆରତୀ କରିବ, ଧୂପ ଦୀପ ଦବ, ଘୃତ ଦୀପ ପ୍ରଦୀପ ଆରତୀ କରିବ, ତୁଳସୀ ପରିକ୍ରମା କରିବ, ଏବଂ ତୁମେ ଯେଟା ଖାଇବ ସେଇ ଶାଗ ସବ୍ଜି ଭଗବାନଙ୍କୁ ନିବେଦନ କରିକି ପ୍ରସାଦ ଖାଇବ, ଆଉ ନାମ ଜପ କୀର୍ତ୍ତନ କରିବ, ଭାଗବତ ଶ୍ରବଣ କରିବ, ଏଭଳିଆ ଅନ୍ୟକୁ କିଛି ଦାନ କରିବ, ଅନ୍ୟ ଲୋକମାନଙ୍କୁ ଉତ୍ସାହିତ କରିବ ଘୃତ ଦାନ ପାଇଁ, ଏବଂ ଘୃତ ପ୍ରଦୀପ ସେମାନେ ଯେମିତି କରିପାରନ୍ତି ସେମାନଙ୍କୁ ବି ଉତ୍ସାହିତ କରିବ। ଏଭଳିଆ ସେଇ କୁତ୍ସ ନାମକ ବ୍ରାହ୍ମଣ ଏଇ ଦୁଶ୍ଚରିତ୍ରା ବୁଦ୍ଧୁର ପତ୍ନୀ ସେଇ ଦ୍ରାବିଡ଼ ଦେଶୀୟ ମହିଳାକୁ ଉପଦେଶ ଦେଲେ ତା ଘରେ, ଆଉ ଉପଦେଶ ଦେଇକି ତାପରେ ସେ ଚାଲିଗଲେ। ତ ତାପରେ ଏଇ ସ୍ତ୍ରୀ ଖରାପ ମହିଳା ସେ ଖୁବ ଅନୁଶୋଚନା କଲେ, ହାଏ ହାଏ ମୋ ଦ୍ୱାରା ମୋ ସ୍ୱାମୀ ଅକାଳ ମୃତ୍ୟୁ ହେଇଗଲା, ଆୟୁଷ କ୍ଷୟ ହେଇଗଲା, ମୁଁ ଏତେ ପାପ କର୍ମ କଲି, ସେ ବ୍ରାହ୍ମଣ ସାଧୁ ସେ ଭକ୍ତ ଆଜି ମତେ କେତେ ସୁନ୍ଦର ଉପଦେଶ ଦେଲେ, ସେଭଳିଆ ସେ ଯେତେବେଳେ ଗ୍ରହଣ କରିନେଲା ବ୍ରାହ୍ମଣର କଥା, ସେଥିରେ ତା ମଧ୍ୟରେ ଅନୁଶୋଚନା ଆସିଛି। ଆମ ଜୀବନରେ କାହିଁକି ଆମେ ଅନୁଶୋଚନା କରୁନା, ନା ଆମେ ଗ୍ରହଣ କରୁନା ଶାସ୍ତ୍ରର କଥା, ସାଧୁମାନଙ୍କର କଥା, ପ୍ରକୃତ ଭକ୍ତଙ୍କର କଥା ଯଦି ଆମେ ଶୁଣିକିରି କାନ ଦେଇକିରି ଗ୍ରହଣ କରୁନବା, ଆଉ ଖରାପ ଜିନିଷକୁ ନ ଶୁଣିବା, ଯଦି ଶୁଣିଲେ ବାହାର କରିଦେବା, ତାହେଲେ ଜୀବନରେ ମଙ୍ଗଳ ହବ, ବୁଝିପାରୁଛନ୍ତି। ତ ସେଥିପାଇଁ ସେଇ ବ୍ରାହ୍ମଣ ପତ୍ନୀ ବୁଦ୍ଧୁର ସ୍ତ୍ରୀ ସେ ଗ୍ରହଣ କରିନେଇଛି, ସେଥିରେ ସେ ଦୁଃଖ କରୁଛି, ହାଏ ହାଏ ଏଇ ମନୁଷ୍ୟ ଜନ୍ମ ଏତେ ଦୁର୍ଲଭ, ମୁଁ ଏମିତିକା ଖରାପ କାମରେ ଲଗେଇନି, ତ ସେତେ ସେ ଚିନ୍ତା କରୁଛି, ଅନୁଶୋଚନା ଦୁଃଖ କରୁଛି। ଅନୁଶୋଚନା ଦ୍ୱାରା କଣ ହୁଏ ନା, ଭଗବାନ ତା ପ୍ରତି ସଦୟ ହେଇଯାଆନ୍ତି। ତ ସଙ୍ଗେ ସଙ୍ଗେ ସେ ଦେଖିଲା କାର୍ତ୍ତିକ ମାସ ଆସି ଉପସ୍ଥିତ ହେଇଯାଇଛି, ତ କାର୍ତ୍ତିକ ମାସରେ ସେ କଣ କରୁଛି ନା, ସେ ବ୍ରାହ୍ମଣର ଉପଦେଶ ଅନୁସାରେ ସେ ପ୍ରତିଦିନ ଭୋର ବେଳା ଉଠିବାକୁ ଲାଗିଛି, ଗାଧୋଇଛି, ପରିଷ୍କାର ବସ୍ତ୍ର ପିନ୍ଧିଛି, ଆଉ ପ୍ରତିଦିନ ଭଗବାନଙ୍କୁ ଆରତୀ କରିଛି, ଭଗବାନଙ୍କର ନାମ ଜପ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ସମସ୍ତେ କୁହନ୍ତୁ ହରେ ରାମ 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 ହରେ ହରେ, ଏ ଜପ କରୁଛି, ଭାଗବତ ଶୁଣୁଛି, ଏଭଳିଆ ଭଗବାନଙ୍କର ଅବତାର ଅର୍ଚ୍ଚା ଅବତାରଙ୍କ ପୂଜା କରୁଛି, ଆଉ ଘୃତ ପ୍ରଦୀପ ଦାନ କରୁଛି, ଭଗବାନଙ୍କ ଆରତୀ, ଆଉ ଲୋକମାନଙ୍କୁ ଡାକିକି ବି ଘୃତ ପ୍ରଦୀପ ଦେଇକି ଆରତୀ କରିବା ପାଇଁ ସେମାନଙ୍କୁ ବି ଉଦ୍ବୁଦ୍ଧ କରୁଛି, କାହିଁକି ସେ ବ୍ରାହ୍ମଣ ପାଖରୁ ଶୁଣିଛି, ସେ ଶୁଣିକି ଉପକୃତ ହେଉଛି, ତେଣୁ ସେ ଭାବିଲା ମୁଁ ବି ଏଇ କଥା ସବୁ ଲୋକଙ୍କୁ ଜଣେଇବି, ତ ସେମାନେ ବି ଉପକୃତ ହେବେ। ସେଇଭଳିଆ ସେ ବ୍ରାହ୍ମଣୀ ସେ ଖରାପ ମହିଳା ତା ଜୀବନରେ ସେ ଯେତେବେଳେ ବ୍ରାହ୍ମଣ ତାଙ୍କର ଉପଦେଶକୁ ଶୁଣିକିରି ଗ୍ରହଣ କଲେ ସେ କୁତ୍ସ ନାମକ ବ୍ରାହ୍ମଣଙ୍କର, ଆ ପରେ ତାଙ୍କର ହୃଦୟଟା ମାର୍ଜିତ ହେଲା, ପବିତ୍ର ହେଲା ଭକ୍ତିରେ। ସେଇଟା ହେଉଛି ଆମ ଇନ୍ଦ୍ରିୟ ଦେଇ ଆମେ ଯେତେବେଳେ ଭଗବାନଙ୍କର ସେବା କରିବୁ ସେତେବେଳେ ଆମର ହୃଦୟ ଅପବିତ୍ର ହୃଦୟ ପବିତ୍ର ହେଇଯିବ। ସେ ଅପବିତ୍ର ହୃଦୟକୁ ପବିତ୍ର କରିବାକୁ ହେଲେ ଭଗବାନ ହେଉଛନ୍ତି ପରମ ପବିତ୍ର, ତାହେଲେ ତାଙ୍କ ସହିତ ଯୁକ୍ତ ହେବାକୁ ପଡିବ, ତେଣୁ ଆମ ଇନ୍ଦ୍ରିୟକୁ ତାଙ୍କ ସେବାରେ ଯୁକ୍ତ କରିବାକୁ ପଡିବ। ତ ସେଇଟା ଯୁକ୍ତ କରିବାର ଉପାୟଟି କଣ ନା, ଆମେ ଆଖିରେ ଦେଖୁଛେ କିନ୍ତୁ ଆମେ ଖରାପ ଜିନିଷ ଦେଖୁଛେ, କିନ୍ତୁ ଆମେ ଯଦି ବିଗ୍ରହ ଦେଖିବା, ବିଗ୍ରହ ଭଗବାନ ପରମ ପବିତ୍ର, ସେତେବେଳେ ମୋର ଆଖିଟା ପବିତ୍ର ହେଇଯିବ, ଯେତେବେଳେ ମୋ ଜିଭ ଦେଇକିରି ମୁଁ କୃଷ୍ଣ ନାମ କୃଷ୍ଣ ପ୍ରସାଦ ଖାଇବି, କୃଷ୍ଣ ନାମ ଜପ କରିବି, ତ ଭଗବାନଙ୍କ ନାମ ପବିତ୍ର, ଭଗବାନଙ୍କ ପ୍ରସାଦ ପବିତ୍ର, ଆଉ ସେତେବେଳେ ମୋର ଜିଭଟା ପବିତ୍ର ହେଇଯିବ, ଖରାପ ଜିନିଷ ପ୍ରତି ଆଉ ଆସକ୍ତ ହବନି। କାନ କୃଷ୍ଣ କଥା ଶୁଣିବା ପାଇଁ ଯେତେବେଳେ ଉଦ୍ଗ୍ରୀବ ହବ ସେତେବେଳେ କାନଟା ପବିତ୍ର ହବ, ଆଉ ଖରାପ ଜିନିଷ ଶୁଣିବନି ସେ। ହଁ, ଯଦି ଆମେ ଏଇ କୃଷ୍ଣଙ୍କର ଜିନିଷକୁ ଗ୍ରହଣ ନ କରୁ ଇନ୍ଦ୍ରିୟ ଦେଇ, ତାହେଲେ ଏଇ ଇନ୍ଦ୍ରିୟ ଗୁଡିକ ଆସ୍ତେ ଆସ୍ତେ ଅପବିତ୍ର ହେଇକି ଆହୁରି ଏଇ ଜଗତରେ ଘୁରେଇବା ଚେଷ୍ଟା କରିବ। ଏଇ ଦୁର୍ଗା କବଳରେ, ଦୁର୍ଗରେ, ଜେଲରେ ପୁରିବାକୁ ପଡିବ ସବ ସମୟ ଆମକୁ। ଜନ୍ମ ମୃତ୍ୟୁ ଚକ୍ର, କେତେବେଳେ ଗଛ ପତ୍ର, ଲତା ଗୁଳ୍ମ, କୀଟ ପତଙ୍ଗ, କୁକୁର ବିରାଡ଼ି, ଏଇଭଳିଆ ଶରୀର ମିଳିବ। ସେଥିପାଇଁ ମୁଁ ଅନୁରୋଧ କରିବି ସେଇ ଯେ ବୁଦ୍ଧୁ, ହଁ, ଦ୍ରାବିଡ଼ର ଦେଶୀୟ ଯେ ବ୍ରାହ୍ମଣୀ, ଦୁଷ୍ଚରିତ୍ର ବ୍ରାହ୍ମଣୀ, ସେ କୃଷ୍ଣ ବ୍ରାହ୍ମଣଙ୍କର ଉପଦେଶରେ ଏଇ କାର୍ତ୍ତିକ ମାସର ବ୍ରତ ପାଳନ କରିକି ସେ ପରବର୍ତ୍ତୀ କାଳରେ ଭଗବତ ଧାମକୁ ଫେରି ଯାଇଛି। ପ୍ରଥମେ ସ୍ୱର୍ଗ ଲୋକକୁ ଯାଇଛି, ହଁ, କାର୍ତ୍ତିକ ବ୍ରତ ପାଳନ କରିବା ଦ୍ୱାରା, କିନ୍ତୁ ସ୍ୱର୍ଗରେ ତାର ଭୋଗ ହେଇଛି କିଛି, କିନ୍ତୁ ପରେ ସେ ପୁଣି ସିଧା ଭଗବତ ଧାମକୁ ଫେରି ଯାଇଛି, ତାର ମୁକ୍ତ ହେଇଯାଇଛି। ହଁ, ଜୟ କାର୍ତ୍ତିକ ମାସ କି, କାର୍ତ୍ତିକ ଦାମୋଦର ମାସ କି, ସେଇ ମାସରେ ମା ଯଶୋଦା, ହଁ, ଦୀପାବଳି ଦିନ ଭୁଲ ବେଳାରେ କୃଷ୍ଣଙ୍କର ଦୁଷ୍ଟାମୀ ହେତୁ ତାଙ୍କୁ ବାନ୍ଧିଥିଲେ। ତାଜିଟି ଗାନ ହଉଥିଲା ନା, ନମାମି ଈଶ୍ୱରଂ ସଚିଦାନନ୍ଦ ରୂପଂ ଲସତ କୁଣ୍ଡଲଂ ଗୋକୁଳ ଭ୍ରାଜମାନଂ ଯଶୋଦା ଭିୟ ଲୋଖ ଲାଭବମାନଂ ପରାମିଷ୍ଟ ମତ୍ୟଂତ ତୋ ଦ୍ୱିତ ଗୋପ୍ୟା। ତେ ସତ୍ୟବ୍ରତ ମୁନି ସେଇ ଶ୍ଳୋକ ରଚନା କରିଛନ୍ତି, ଆଠଟା ଶ୍ଳୋକ ଦାମୋଦର ଅଷ୍ଟକମ। ତ ଭାଗବତର ନବମ ଦଶମ ସ୍କନ୍ଧ, ଦଶମ ସ୍କନ୍ଧର ନବମ ଅଧ୍ୟାୟରେ ଏଇ ଦାମୋଦର ଲୀଳା ରହିଛି। ତା ପୂର୍ବ ଅଧ୍ୟାୟରେ ଭଗବାନଙ୍କର ମାଖନ ଚୁରି ଲୀଳା ରହିଛି। ତ ଭଗବାନ କୃଷ୍ଣ ବାଲ୍ୟ ଲୀଳାରେ ସବୁ ଗୋପୀମାନଙ୍କ ଘରକୁ ଯାଉଥିଲେ, ମାଖନ ଚୁରି କରୁଥିଲେ, ଏବଂ ଦଧିବା ଇତ୍ୟାଦି ବିଭିନ୍ନ ବନ୍ଧୁମାନଙ୍କୁ ନେଇକି ବିଭିନ୍ନ ଦୁଷ୍ଟାମୀପଣରେ ଲାଗିକି ରହିଥିଲେ। ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ଯାଇକିରି କୃଷ୍ଣ କ'ଣ କରୁଥିଲେ, ହଁ, ବାଛୁରୀ ମାନଙ୍କୁ ଛାଡ଼ି ଦେଉଥିଲେ, ଛୋଟ ଛୋଟ ପିଲାମାନଙ୍କୁ ଚିମିଟି କରୁଥିଲେ, କ'ଣ ପାଇଁ ନା ଯିଏ ଘରେ ଯାଇକି ମାଖନ ଖାଉଥିଲେ ସେ ମାଖନଟା ଯଦି ସ୍ୱାଦ ନ ହେଇଥିବ ସେଠି ମଳମୂତ୍ର କରିଦେଉଥିଲେ ତାଙ୍କ ଘରେ। ଆ ଛୋଟ, ହଁ, ପିଲା ସମୟରେ ସେତେବେଳେ ତାଙ୍କ ତିନି ବର୍ଷ ଚାରି ମାସ ଗୋକୁଳ ମହାବନରେ ସେ ରହୁଥିଲେ। ତ ତା ପୂର୍ବରେ ତିନି ବର୍ଷ ଚାରି ମାସ ପୂର୍ବରେ ଭଗବାନ କୃଷ୍ଣ ଏଇ ମାଖନ ଚୁରି ଲୀଳା ଛୋଟ ବେଳାଇ, ହଁ, କରିଛନ୍ତି ଖୁବ ଛୋଟ ସମୟରେ। ହଁ, ତ ସେ ସମୟରେ ମଝିରେ ମଝିରେ ଚୁରି କରିଥାନ୍ତି, ତ ଅନେକ ଗୋପୀମାନେ ଆସିକି ମା ଯଶୋଦାକୁ, ହଁ, ବଦନାମ ଦିଅନ୍ତି ଆସିକି, ତୁମ ପିଲା ଗୋପାଳ ମୋ ଘରେ ଆସିକି ମାଖନ ଚୁରି କରେ, ଆଉ ଯେତେବେଳେ ନ କରିପାରେ ହାଣ୍ଡି ଭାଙ୍ଗି ଦିଏ, ଆଉ ଗାଧୀ ବାଛୁରୀ ମାନଙ୍କୁ ଛାଡ଼ି ଦିଏ, ଆଉ ଛୋଟ ଛୋଟ ପିଲାମାନେ ଶୋଇଥାନ୍ତି ତାଙ୍କୁ ଚିମିଟି ଦିଏ, ଏଇଭଳିଆ କରିକିରି କେତେ ଦୁଷ୍ଟାମି ପଣିଆ କରୁଛି, ଆଉ ସେ ମାଖନ ଚୁରି କରେ ଆମ ବନ୍ଧୁମାନଙ୍କୁ ନେଇକି। ତେଣୁ ତୁମେ ତାକୁ ସାବଧାନରେ ରଖ। ଯଶୋଦା ମା ଖୁବ ଭଲ ଲାଗିନି, ରାଜାର ପୁଅ ଚୁରି କରେ ଶୁଣିବା କେମିତି ଲାଗିବ, ଭଲ ଲାଗିବ, ଭଲ ଲାଗେନି। ତ ମା ଯଶୋଦା କହିଲେ, ଦେଖ ତୁମେ ସବୁ ମୋତେ ମୋ ପୁଅର ନାଁରେ ବଦନାମ ଦଉଛ, ଅପଯଶ କରୁଛ, ମିଥ୍ୟା କଥା କହୁଛ, ଆମ ଘରେ ନବନୀତ ଦହି ମାଖନ କଣ ଅଭାବ ଅଛି, କିଛି ଅଭାବ ନାହିଁ, ତୁମେ କାହିଁକି ଏମିତି ବଦନାମ ଦଉଛ, ତୁମେ ଯଦି ହାତରେ ମୋତେ ଧରିକି ଆଣିକି ଦେଖେଇବ ଯେ ଚୁରି କରୁଥିଲା ମାଖନ ଖାଉଥିଲା ତାହେଲେ ମୁଁ ବିଶ୍ୱାସ କରିମି। ତ ଗୋଟେ ଦିନ କୃଷ୍ଣ କଣ କରିଛନ୍ତି ନା, ପ୍ରଭାବତୀ ନାମ ଜଣେ ଗୋପୀ ଘରକୁ ଯାଇଛନ୍ତି ଚୁରି କରିବା ପାଇଁ। ତ ସେଦିନ ସେ ପ୍ରଭାବତୀ ଗୋପୀ କୃଷ୍ଣଙ୍କୁ ଧରି ପକିଛନ୍ତି ମାଖନ ଚୁରି କରିବା ଅବସ୍ଥାରେ, କହିଲେ ଗୋପାଳ ତୁମର ମା ତ ବିଶ୍ୱାସ କରନ୍ତି ନା, ଆଜି ମୁଁ ତୁମକୁ ହାତରେ ଧରିଛି ଏକଦମ, ହଁ, ହାତେ ନା ହାତ ଧରି ପକିଛି, ତ ତୁମ ମା ବିଶ୍ୱାସ କରନ୍ତି ନା। ସେତେବେଳେ କୃଷ୍ଣ କହିଲେ, ଦେଖ ମା ପାଖକୁ ନେଇକି ଯାଉ ନା, ଖରାପ ହବ କିନ୍ତୁ ତୁମର, ହଁ, ମୋତେ ମା ପାଖକୁ ନେଇକି ଯାଉ ନା। କହିଲେ, ନା ତୁମର ମା ବିଶ୍ୱାସ କରେ ନା, ତ ଆଜି ମୁଁ ତୁମକୁ ନେଇକି ଦେଖେଇବି, ତୁମେ ମାଖନ ଖାଇଛ, ଦେଖ ମୁହଁରେ, ମୁଁ ଆଜି ତୁମକୁ ଦେଖେଇବି, ନା ନା ତୁମେ ଏସବୁ ଲଗେଇ ଦେଇଛ ମୋ ମୁହଁରେ, ମା ପାଖକୁ କାହିଁକି ନେଇଯିବ। କହିଲେ, ନା ନା ଆଜି ଚାଲ ମଜାଟା ଦେଖିବ, ଏଇ ମାଖନ ଚୁରିର ମଜା, ତୁମର ମା ଯେ ବିଶ୍ୱାସ କରନ୍ତିନି ଆଜି କେମିତିକା ମଜା ହବ ଦେଖିବ। ତ କୃଷ୍ଣଙ୍କୁ ତାଙ୍କ ହାତ ଧରିକିରି ନେଇକି ଯାଉଛନ୍ତି। ଯିବା ସମୟରେ ନନ୍ଦ ମହାରାଜ କୃଷ୍ଣଙ୍କର ବାପା ଆସୁଛନ୍ତି, ତାଙ୍କ ଘରୁ ବାହାରିକି ଅନ୍ୟ ଜାଗାକୁ ଯିବେ, ବାହାରିକି ଆସୁଛନ୍ତି। ତ ପ୍ରଭାବତୀ ଗୋପୀ ଦେଖିଲେ ଯେ ନନ୍ଦ ମହାରାଜ ଆସୁଛନ୍ତି, ଆଉ ତାଙ୍କୁ ତ ହାତରେ ବାନ୍ଧିକି ନେଇକି ଯାଉଛନ୍ତି, କୃଷ୍ଣ କୁଇରି କଣ ବାନ୍ଧିକି ନେବେ, ଦେଖିଲେ ନନ୍ଦ ମହାରାଜ ଯେତେ କିଛି କହିବେ ହଁ ଗାଳିଦେବେ, ସେଥିପାଇଁ ପ୍ରଭାବତୀ ଗୋପୀ ତାଙ୍କର ଅଞ୍ଚଳ ପଣତକାନି, ପଣତକାନି କୁହାଯାଏ ତ ହଁ ମା ମାନଙ୍କର କଣ ପଣତକାନି, ତ ପଣତକାନି ଦେଇକି ଢାଙ୍କି ଦେଇଛନ୍ତି। ତ ଢାଙ୍କି ଦେବା ଦ୍ଵାରା ନନ୍ଦ ମହାରାଜ ଚାଲିଗଲେ। ତ ସେଇଠି କଣ ଢାଙ୍କିବା ଅବସ୍ଥାରେ ହଁ ଯଶୋଦା ଘରକୁ ନେଇ ଆସିଛନ୍ତି। ତ ଯଶୋଦା ଘରେ ଆସିକିରି କହୁଛନ୍ତି, ଯଶୋଦା ତୁମେ ତ ବିଶ୍ୱାସ କର ନା, ଆଜି ଦେଖ ତୁମ ପୁଅକୁ ମୁଁ କେମିତିକି ମାଖନ ଚୋରି କରିବା ଅବସ୍ଥାରେ ଧରିକି ନେଇକି ଆସି ଲୁକେଇକି ରଖିଛନ୍ତି ପଣତ କାନିରେ। ତ ମା ଯଶୋଦା ବାହାରିକି ଆସିଛନ୍ତି, କାହିଁ ମୋର ସେଇ ଦୁଷ୍ଟ ପୁଅ କେଉଁଠି ଅଛି? ସେତେବେଳେ କହିଲେ, ତୁମେ ଦେଖିବ ବୋଲେ ହଁ ମତେ ଦେଖାଅ। ସେତେବେଳେ ପ୍ରଭାବତୀ ଗୋପୀ କଣ କରିଛନ୍ତି ନା, ତାଙ୍କ ପଣତ କାନିଟା ଏଇଭଳିଆ ଦେଖିଛନ୍ତି। ତ ମା ଯଶୋଦା ସେତେବେଳେ ହସୁଛନ୍ତି, ତୁ କହିଲେ ହସୁଛ କାହିଁକି ନା, ତୁମେ କାହାକୁ ନେଇକି ଆସିଛ ତୁମେ ନିଜେ ଦେଖ, ତୁମେ କହୁଛ ମୋ ପୁଅକୁ ଚୋରି କରି ବାନ୍ଧିକି ନେଇ ଆସିଛ, ଦେଖ ଦେଖ ତୁମେ ନିଜେ ଦେଖ। ତେବେ ପଣତକାନି ଓଲିକି ଦେଖୁଛନ୍ତି, ସେ ପ୍ରଭାବତୀର ଗୋପୀର ପୁଅ ଥିଲା ଚନ୍ଦ୍ର, ତା ନାଁ ଥିଲା ଚନ୍ଦ୍ର, ତା ନିଜର ପୁଅ, ତା ମାନେ କୃଷ୍ଣ ଯେତେବେଳେ ରୂପ ପରିବର୍ତ୍ତନ କରିଦେଇଛନ୍ତି, ହଁ ତାଙ୍କର ପୁଅର ସେ ପ୍ରଭାବତୀ ଗୋପୀର ପୁଅର ରୂପ ଧାରଣ କରିନେଇଛନ୍ତି। ତ ପ୍ରଭାବତୀ ଗୋପୀ ପଚାରେ, ଚନ୍ଦ୍ର ତୁ କେମିତି ଆସିଲୁ ନା, ତୁମେ ମାଖନ ବିକ୍ରି କରିଦିଅ ବାହାରେ, ମତେ ଖାଇତେ ଦିଅନି, ସେଥିପାଇଁ ମୁଁ ମାଖନ ଚୋରି କରୁଥିଲି। ତ ଯଶୋଦା ମାତା ଆହୁରି ପାଇଗଲେ ସୁବିଧା, କହିଲେ ଦେଖ ତୁମେ ବିକ୍ରି କର ମାଖନ, ତୁମ ପୁଅକୁ ଖାଇବାକୁ ଦିଅ ନା, ଆର ମୋ ପୁଅର ନାଁରେ ବଦନାମ ଦଉଛ, ଛି 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 ଛି, ହଁ ଏଇଭଳିଆ କୌଣସି ଦିନ ବଦନାମ ଦବନି, ହଁ ଆମ ଘରେ କଣ ଅଭାବ ଅଛି। ତାପରେ ପୁଣି ସେଇ ତାକୁ ହାତ ଧରିକି ବାହାରକୁ ନେଇଛନ୍ତି, ଯେତେବେଳେ ଗେଟ୍ ବାହାରକୁ ଯାଇଛନ୍ତି ସେତେବେଳେ କୃଷ୍ଣ ଆମେ ନିଜର ରୂପ ପ୍ରକାଶ କରିଦେଇଛନ୍ତି। ଆଉ ସେତେବେଳେ କହିଲେ, ପ୍ରଭାବତୀ ଗୋପୀ ଆଜି ମତେ ମା ପାଖକୁ ନେଇଯାଇଥିଲ, ଦେଖ ଆଜି ତୁମର ପୁଅର ରୂପ ଧାରଣ କଲି, ଆଉ ଦିନେ ଯିବି ଯଦି ଧରିବ ସେତେବେଳେ ତୁମର ସ୍ୱାମୀର ରୂପ ଧାରଣ କରିନି, ହଁ ଦେଖିବ ମଜାଟା କେମିତି ହବ। ତ ଏଇଭଳିଆ ଭଗବାନ ସେଇ ଗୋକୁଳରେ ମହାବନରେ ଛୋଟ ଅବସ୍ଥାରେ ବିଳା ବିଳାସ କରୁଥାନ୍ତି। ତ ମା ଯଶୋଦାଙ୍କର ଚିନ୍ତା ହୋଇଥାଏ ଯେ ମୋର ପୁଅ କାହିଁକି ଚୋରି କରିବାକୁ ଯାଏ, ହଁ ତ ସେ ଭାବିଲେ ଆମ ଘରେ ଯେ ମାଖନ ନନି ଆମ ଉଠାଣିଆ ହଉଛି ଦଧି ମନ୍ଥନ କରିକି, ଇଏ ତ ଦାସୀମାନେ କରୁଛନ୍ତି, ତ ଦାସୀମାନେ ତ ଠିକ ଠିକ ଭାବରେ କେମିତି ମିଠା ନନି ମାଖନ ଉଠିବ ନହୁଣି ସେମାନେ ଜାଣିନାହାନ୍ତି, ମୁଁ ନିଜେ ଦଧି ମନ୍ଥନ କରିବି। ତ ଯଶୋଦା ମାଙ୍କ ଘରେ ତାଙ୍କର ତ ନବଲକ୍ଷ ଗାଭି ଥିଲା, କିନ୍ତୁ ସାତ ଆଠଟା ପଦ୍ମଗନ୍ଧିନୀ ଗାଭି ଥିଲା, ଯେଉଁ ଗାଭି ମାନଙ୍କର କ୍ଷୀର ସୁଗନ୍ଧିଯୁକ୍ତ, ସେମାନେ ସୁଗନ୍ଧିଯୁକ୍ତ ଘାସକୁ କେବଳ ଖାଉଥାନ୍ତି ଏଇ ଗାଭି ମାନେ। ତ ଏମାନଙ୍କର ଯେ କ୍ଷୀରଟା ସୁଗନ୍ଧି ଥାଏ, ଆର ମା ଯଶୋଦା ଚିନ୍ତା କଲେ ଯେ ଏଇ ଗାଭୀର କ୍ଷୀରଟା ମୁଁ ଦହି ବସେଇବି ଆଉ ମାଖନ ଉଠେଇବି, ହଁ ମୋର ପୁଅକୁ ମୁଁ ଏଇଗୁଡ଼ିକ ଖୁଆଇବି, ତାହେଲେ ସେ ଆଉ ଚୋରି କରିବା ପାଇଁ ଯିବନି, ତାର ବଦନାମ ହବନି। ସେଭଳିଆ ଭାବିକି ହଁ ମା ଯଶୋଦା କଣ କରୁଛନ୍ତି ନା, ଠିକ ଏଇ କାର୍ତ୍ତିକ ମାସର ଏଇ ଦୀପାବଳି ଦିବସର ଦିନ ଭୋର ବେଳାରେ କଣ କରୁଛନ୍ତି ନା, ତା ଆଗ ଦିନ ସବୁ ରେଡି କରିଛନ୍ତି, ସବୁ ରେଡି କରିକି ରଖିଛନ୍ତି, ଏବଂ ଭୋର ବେଳା ସେ କୃଷ୍ଣଙ୍କୁ ତାଙ୍କ ପଲଙ୍କରେ ତ ଶୋଇଛନ୍ତି, ଘର ଭିତରେ ଦେଖୁଛନ୍ତି କୃଷ୍ଣ ଶୋଇକି ଅଛି କି ନାହିଁ ପଲଙ୍କରେ, ହାତ ବୁଲେଇକି ଆଉଁସି ଦେଲେ, ସୁନ୍ଦର କରିକିରି ଗାନ ଗାଇଲେ, ତାଙ୍କର ଗୁଣଗାନ କଲେ, ଦେଖୁଛନ୍ତି ନା କୃଷ୍ଣ ଉଠିନାହାନ୍ତି। ତାଙ୍କୁ ଆସ୍ତେ ଆସ୍ତେ କରିକି ସେ ପଲଙ୍କରୁ ଉଠିକି ଆସିଲେ, ଆଉ ଆସିକିରି ଦଧି ମନ୍ଥନ ଏବଂ ସଙ୍ଗେ ସଙ୍ଗେ କ୍ଷୀର ପଦ୍ମଗନ୍ଧିନୀ ଗାଭୀ ଗୁଡ଼ିକର ଯେ କ୍ଷୀର ହାଣ୍ଡିରେ ରଖିଥିଲେ ଦୁଇ ଆଣିକିରି, ସେଟା ନେଇକିରି ଚୁଲିରେ ବସେଇଲେ ଗରମ କରିବା ପାଇଁ, କାହିଁକି ନା ଏଇ କ୍ଷୀର ଗୁଡ଼ିକ ଗରମ କରିକି ମୋ ପୁଅକୁ ଖୁଆଇବି, ଆଉ ଦହି ବସେଇବି, ମାଖନ ଉଠେଇବି, ଏସବୁ ମୋର ପୁଅ ଖାଇବ, ତାହେଲେ ଆଉ ବାହାରକୁ ଯିବନି। ଏଇ ଭାବନା ନେଇକିରି ମା ଯଶୋଦା ଦଧି ମନ୍ଥନ ଆରମ୍ଭ କଲେ, ଦୂରରେ ଚୁଲିରେ କ୍ଷୀର ବସିଛନ୍ତି ସେଟାକୁ ବି ଦେଖୁଛନ୍ତି, ଆଉ ଘରେ ଭିତରେ ପୁଅ ଶୁଇକି ଅଛି ଗୋପାଳ, ତାକୁ ବି ଅନେଇକି ରହୁଛନ୍ତି। ମା ମାନେ ଏଇଭଳିଆ ଅନେକ କାମ ଏକସାଥରେ କରନ୍ତି, କରନ୍ତି ନା, ହଁ କୁଟା କାଟୁଥିବେ, ପୁଅକୁ ଗେଲୁଥିବେ, ରାନ୍ଧଣା କରୁଥିବେ, କେତେ କାମ ମା ମାନେ। ତେଜ ମା ମାନେ କରନ୍ତି ଏକ୍ସେତ୍ର ଅନେକ କାମ। ତ ମା ଯଶୋଦା ଏଇଭଳିଆ କାମ କରୁଥିଲେ। ତ ହଠାତ୍ କରିକି କୃଷ୍ଣ ସେ ଦେଖିଲେ ବୁଝିପାରିଲେ ତାଙ୍କର ମା ସେ ପଲଙ୍କରେ ନାହିଁ, ହାତ ବଢ଼େଇକି ଦେଖୁଛନ୍ତି। ତ ସେ ମା ମା କରିକି ଚିତ୍କାର କରୁଛନ୍ତି, ଖନ୍ଦନ କରୁଛନ୍ତି। ଯେତେବେଳେ ଦେଖୁଛନ୍ତି କୃଷ୍ଣ ଯେ ମା ନାହିଁ, ପଲଙ୍କରୁ ଆସ୍ତେ ଆସ୍ତେ ଓହ୍ଲେଇକି ଆସୁଛନ୍ତି। ଆର ଆସିକିରି ମା ଯଶୋଦା ସେତେବେଳେ କଣ କରୁଛନ୍ତି ନା ଦଧି ମନ୍ଥନ କରୁଛନ୍ତି। ଆର କୃଷ୍ଣଙ୍କର ବାଲ୍ୟ ଲୀଳାକୁ ପୂର୍ବେ ଯେ ସମସ୍ତ କୃଷ୍ଣ ଛୋଟ ବେଳାରେ ଲୀଳା କରୁଛନ୍ତି, ପୁତନା ବଧ କରୁଛନ୍ତି, ଶକଟାସୁର ବଧ କରୁଛନ୍ତି, ତ୍ରିଣାବସୁର ବଧ କରିଛନ୍ତି, ଏ ଛୋଟ ସମୟରେ ସବୁ କରୁଛନ୍ତି। ତ ସେଇଗୁଡ଼ିକ ମା ଯଶୋଦା ତାଙ୍କର ପୁତ୍ରର ଗୁଣ କୀର୍ତ୍ତନ ନିଜେ ମୁହଁରେ କବି ଭଳିଆ ରଚନା କରୁଛନ୍ତି ଏବଂ ନିଜେ ନିଜେ ଗାନ କୀର୍ତ୍ତନ କରୁଛନ୍ତି, ଗାଇଛନ୍ତି, ଆଉ ମନ୍ଥନ କରୁଛନ୍ତି। ତାଙ୍କର ଶରୀରରେ, ହାତରେ, କମରରେ, ପାଦରେ କେତେ ସୁନ୍ଦର ସୁନ୍ଦର ସବୁ ଅଳଙ୍କାର। ମା ଯଶୋଦା ଖୁବ୍ ସ୍ଥୂଳକାୟ ଆଉ କୃଷ୍ଣଙ୍କର ଭଳିଆ ଦେଖିବାକୁ, ଶ୍ୟାମ ସୁନ୍ଦର କୃଷ୍ଣଙ୍କ ଭଳିଆ ଦେଖିବାକୁ ମା ଯଶୋଦା। ଆଉ ତାଙ୍କ ଶରୀରରେ ଯେ ପୋଷାକ ସେଟା ରେଶମୀ ହଳଦିଆ ରଙ୍ଗର ଦାମୀ କପଡ଼ା ପିନ୍ଧୁଛନ୍ତି। ମା ଯଶୋଦାଙ୍କ ତାଙ୍କର ଯେ ମଥାର ଯେ ବେଣୀ ଖୋପା କରିଛନ୍ତି, ବାନ୍ଧିଛନ୍ତି, ସେଠି ମାଳତୀ ଫୁଲ ଗୁଞ୍ଜେଇଛନ୍ତି, ଏବଂ ସୁନ୍ଦର ଏବଂ ସାଜସଜ୍ଜାରେ ମା ଯଶୋଦାକୁ ଦେଖିବାକୁ ଖୁବ୍ ସୁନ୍ଦର, କୃଷ୍ଣଙ୍କ ଭଳିଆ ଶ୍ୟାମ ସୁନ୍ଦର ରଙ୍ଗ, ଗାର ଶରୀର ରଙ୍ଗ ଶ୍ୟାମ ବର୍ଣ୍ଣ। କେଉଁଠି କେଉଁଠି କୁହାହେଇଛି ଗୌର ବର୍ଣ୍ଣ, ଆଉ କେଉଁଠି କୁହାହେଇଛି ଶ୍ୟାମ ବର୍ଣ୍ଣ। ତ କୃଷ୍ଣଙ୍କ ଭଳିଆ ଦେଖିବାକୁ ଯାହା ହଉ, ତ ସେଇ ମା ଯଶୋଦା ସେତେବେଳେ ଆକର୍ଷଣ କରୁଛନ୍ତି ଦଧି ଭାଣ୍ଡ ମନ୍ଥନର ଦଣ୍ଡକୁ। ସେତେବେଳେ କଣ ଅଛି, ଅଳଙ୍କାର ଗୁଡିକ ରହିଛି ସୁନ୍ଦର, ପାଦରେ ବି ଘାଡ଼ୁ ନା କଣ କୁହାଏ, ପାଦରେ ଗୋଲ ଗୋଲ ଗାଡ଼ୁ ଘଗରା ନା କଣ କୁହାଉଥା, କଣ କହନ୍ତି ମାନେ ଘାଡ଼ୁ ଘାଗୁରୀ ଘାଗୁରୀ, କମଳରେ ମେଖଳା, ହାତରେ ବାଜୁ ବାଜୁ, ହାତରେ ବାଜୁ, ଏସବୁ ଅଳଙ୍କାର ଥିଲା ମା ଯଶୋଦାଙ୍କର। ତାଙ୍କ ପାଦରେ ଗାଡ଼ୁ ମାନେ ଗୋଲ ମୋଟା ମୋଟା ଆଗିକାର ମା ମାନେ ପିନ୍ଧୁଥାନ୍ତି, ଏବେ କେହି ପିନ୍ଧନ୍ତିନି, ରୂପାର ସୁନାର ମୋଟା ମୋଟା ମୁଁ ଦେଖିଛି। ତ ଏଇଗୁଡ଼ିକ ଅଳଙ୍କାର ଗୁଡିକ ରହିଛି, ଯେତେବେଳେ ଆକର୍ଷଣ ସେତେବେଳେ ଶବ୍ଦ ହଉଛି, ଆର ତାଳ ତାଳରେ ଏଗୁଡ଼ିକ ବାଜୁଛି, ଗାନ ହଉଛି। ଆର କୃଷ୍ଣ ସେଠିକି ଆସିକି ପହଞ୍ଚି ଯାଇଛନ୍ତି ଶୁଣିକିରି। ତା ସହିତ କୃଷ୍ଣଙ୍କର ଗୁଣ କୀର୍ତ୍ତନ ଅଛି ମାନେ କଣ, କୃଷ୍ଣ ଆସିକି ରହିପାରିବେ, କୃଷ୍ଣ ବାହାରିକି ଚାଲି ଆସୁଛନ୍ତି, କାନ୍ଦି କାନ୍ଦିକି ଆସୁଛନ୍ତି, କ୍ଷୁଦାର୍ଥ ଭଗବାନଙ୍କର କ୍ଷୁଦା ନାହିଁ, ସେ ଆପ୍ତ କାମ ଆତ୍ମାରାମ ତାଙ୍କର କ୍ଷୁଦା ହଉଛି କାହିଁକି, କାହିଁକି ନା ସେ ଏଠି ଲୀଳାବିଳାସ କରୁଛନ୍ତି ସାଧାରଣ ପୁଅ ଭଳିଆ, ସେ ତାଙ୍କର ଐଶ୍ୱର୍ଯ୍ୟକୁ ଢାଙ୍କିକି ରଖିଛନ୍ତି ଯୁଗ ମାୟା ଦ୍ଵାରା ଏବଂ ତାଙ୍କ ଲୀଳା ଶକ୍ତି ଦ୍ଵାରା ସେ ସାଧାରଣ ପୁଅ ହେଇକି ରହିଛନ୍ତି। କୃଷ୍ଣ କ୍ଷୁଦା ଲାଗିଛି ମତେ, କାନ୍ଦୁଛନ୍ତି, ଆସିକିରି ମା ମା କରୁଛନ୍ତି ଛୋଟ ପିଲା ଭଳିଆ। ତ ମା ଯଶୋଦା ନ ଜାଣିବା ଭଳିଆ ମାଖନ ଦଣ୍ଡକୁ ମାନେ ଦଧି ମାଣ୍ଡକୁ ଟାଣୁଛନ୍ତି, ଆକର୍ଷଣ କରୁଛନ୍ତି। କିନ୍ତୁ କୃଷ୍ଣ ଯେତେବେଳେ ଦେଖିଲେ ମା କୌଣସି ସ୍ଥିର ହଉନାହାନ୍ତି, ଆଉ ସେତେବେଳେ ସେଇ ଦଣ୍ଡଟାକୁ ଯାଇକି ଦୁଇ ହାତରେ ଧରି ନେଇଛନ୍ତି। ଆର ମା ଯଶୋଦା ଯେତେବେଳେ ମନ୍ଥନ ବନ୍ଦ ହେଇଯାଇଛି, ତ ମା ଯଶୋଦା ହସିକିରି କୃଷ୍ଣଙ୍କୁ ତାଙ୍କ କୂଳରେ ନେଇ ତାଙ୍କୁ ସ୍ଥାନ ପ୍ରଦାନ କରୁଛନ୍ତି। ଆଉ ଏ ଦିଗରେ ଚୁଲିରେ ତ ଗରମ କରାହଉଥିଲା କ୍ଷୀର, ପୁଣି ସେଟା କଣ ହେଇଛି ନା ଫୁଲି ଯାଇଛି ନିଆଁ ବଢ଼ିକିରି, ଏଟା ବି କୃଷ୍ଣଙ୍କର ଇଚ୍ଛାରେ ପବନ ସୃଷ୍ଟି ହେଇଛି, ଆଉ ସେତେବେଳେ ନିଆଁ ବଢି ଯାଇକିରି ସେତେବେଳେ କ୍ଷୀରଟା ଫୁଲି ଯାଇକି ବଢିବା ପାଇଁ ପଡୁଛି, ସଁ ସଁ କରିକି ପଡିଯାଉଛି। ତେଭଳିଆ ଯେତେବେଳେ ମା ଯଶୋଦା ଏ କୃଷ୍ଣଙ୍କୁ ଓହ୍ଲେଇକିରି ଯାଇଛନ୍ତି ସ୍ତନ ପ୍ରଦାନ କରିବା ସମୟରେ, ଯେତେବେଳେ ପୁତନାକୁ ପୁତନା ସ୍ତନ ପ୍ରଦାନ କରିଥିଲା କୃଷ୍ଣକୁ ନା ସାତ ଦିନ ଦିନ, ସେତେବେଳେ ପୁତନା ରାକ୍ଷସୀ ଯେତେବେଳେ ସ୍ତନ ପ୍ରଦାନ କରିଛି କୃଷ୍ଣ ପ୍ରାଣବାୟୁକୁ ଶୋଷଣ କରୁଥିଲେ, ସେ ପୁତନା ବାର ମାଇଲ ଶରୀର ଏତେ ବଡ ଅସୁରୁଣୀ ସେ କୃଷ୍ଣଙ୍କୁ ଛଡେଇ ପାରିନି, ଛୋଟ ଏକଟା ଦୁଗ୍ଧପୁଷ୍ୟା ପୁତ୍ର ଛୋଟ ପିଲା ସାତ ଦିନର ପିଲାକୁ ପୁତନା ରାକ୍ଷସୀ ତା ସ୍ତନରୁ ତାକୁ ବାହାର କରିପାରିନି, ଛାଡ଼ିଦେ ଛାଡ଼ିଦେ କରି ଚିତ୍କାର କରୁଥିଲା, କିନ୍ତୁ ଛାଡ଼ିନି, କୃଷ୍ଣ ଛାଡ଼ିନଥିଲେ, ତୁ ମୋତେ ସ୍ତନ ଦେଇଛୁ ପୁଣି କହୁଛୁ ଛାଡ଼ିଦେ, ଛାଡ଼ି ପାରିନି ଛୋଟ ପିଲାଟାକୁ। ଆଉ ମା ଯଶୋଦା ଅନାୟାସରେ ସେଇ ଶିଶୁକୁ ଓହ୍ଲେଇକି ରଖିଦେଉଛନ୍ତି। ଏଇଟା ଆଶ୍ଚର୍ଯ୍ୟ। ତ କୃଷ୍ଣଙ୍କୁ କେହି ସେ ମାନେ ତାଙ୍କର ଯେ ଲୀଳା ଆମେ ବୁଝିପାରିବାନି। ତ ଏଇଭଳିଆ ମା ଯଶୋଦା ଯାଇଛନ୍ତି ସେ କ୍ଷୀର ରକ୍ଷା କରିବା ପାଇଁ, କିନ୍ତୁ କୃଷ୍ଣ ରାଗି ଯାଇଛନ୍ତି, ଖୁଦାରେ ଖୁବ ମା ଯଶୋଦାକୁ ଜୋର କରିକି ଓହ୍ଲେଇ ଦେଇଛନ୍ତି। ସେ ଚାହୁଁନଥିଲେ, କିନ୍ତୁ ତେବେ ବି ମା ଯଶୋଦା ଯାଇଛନ୍ତି ତାଙ୍କୁ ଓହ୍ଲେଇକି, କିନ୍ତୁ କୃଷ୍ଣ କ୍ରୋଧାନ୍ୱିତ ହେଇଛନ୍ତି। ଆଉ କ୍ରୋଧାନ୍ୱିତ ହେଇକି ଗୋଟେ ଛୋଟ ପଥର ପଡ଼ିଥିଲା ସେଠି, ସେଟା ନେଇକି ସେ କଣ କରୁଛନ୍ତି ନା ସେ ଦଧି ଭାଣ୍ଡରେ ହାଲକା କରିକି ଲଗେଇ ଦେଇଛନ୍ତି। ସେତେବେଳେ ଦଧି ଭାଣ୍ଡ ଭାଙ୍ଗି ଯାଇଛି। ଆର୍ କୃଷ୍ଣ ସେତେବେଳେ ଦୁଷ୍ଟାମି କରିକି ତାଙ୍କର ଭୟ ହେଇଯାଇଛି। ଆର୍ ତାପରେ ସେ ଯେଉଁଠି ମା ଯଶୋଦା ନୂଆ ମାଖନ ମନ୍ଥନ କରିକିରି ଶିକାରେ ଆଉ ଗୋଟେ ଘରେ ରଖିଥିଲେ, କୃଷ୍ଣ କଣ କରିଛନ୍ତି ନା ସେଇ ଘରକୁ ଯାଇଛନ୍ତି। ଗୋଟେ ଉତ୍କଳ ଉପରେ, ଉତ୍କଳ ଜାଣିଛନ୍ତି? ଉତ୍କଳ କେତେ ଜାଣିଛନ୍ତି? ଉତ୍କଳ ଆଗେ ଉତ୍କଳ ମାନେ କାଠ ଦୁଇ ମୁଡ଼ା ଭଳିଆ, ମୁଡ଼ା ଭଳିଆ ଦୁଇ ଦିଗରେ ମୁଟା, ମଝିରେ ସରୁଆ, ଆଉ ସେଠି ଧାନ କୁଟା ହୋଇଥାଏ ବା ପିଠା କରିବା ପାଇଁ ଚାଉଳ କୁଟା ହୁଏ। ଆଗେ ସେଗୁଡିକ ଥିଲା ଉତ୍କଳ ପାରଣୀ, ଠିକ ଅଛି, କିନ୍ତୁ ଶାସ୍ତ୍ରରେ କୁହାଯାଏ ଉତ୍କଳ, ଠିକ ଅଛି। ତ ସେ ଉତ୍କଳ ଉପରେ ଉଠିକିରି ସେଟା ଓଲଟେଇକିରି କୃଷ୍ଣ କଣ କରିଥିଲେ ନା ଶିକାରୁ ମାଖନ ନେଇକିରି ଖାଉଛନ୍ତି ବାନର, ସେତେବେଳେ ବାନର ସେତେବେଳେ କୁଆ ମାନେ ସବୁ ଚାଲି ଆସୁଛନ୍ତି ଆଉ ତାଙ୍କୁ ସବୁ ଦଉଛନ୍ତି। କାହିଁକି ବାନର ମାନେ ଆସୁଛନ୍ତି ନା ରାମଚନ୍ଦ୍ର ଲୀଳାରେ ବାନର ମାନେ ଅନେକ ସେବା କରିଥିଲେ କୃଷ୍ଣଙ୍କର। ତ ସେତେବେଳେ କୃଷ୍ଣ ତ ରାମଚନ୍ଦ୍ର ରୂପରେ ବନବାସୀ, କିଛି ତାଙ୍କର ଦେବାର ନଥିଲା। ସେ କହିଲେ ମୁଁ ଦ୍ୱାପର ଯୁଗରେ ମୋର ସବୁଠୁ ପ୍ରିୟ ବସ୍ତୁ ତୁମକୁ ମୁଁ ଦେବି। ତ ସେଥିପାଇଁ ବାନର ମାନେ ଦ୍ୱାପର ଯୁଗରେ ସେମାନେ ଆସୁଛନ୍ତି। କୃଷ୍ଣ ତାଙ୍କର ନିଜର ପ୍ରିୟ ଜିନିଷକୁ ମାଖନ ତାଙ୍କୁ ନିଜର ଭଲ ଲାଗେ ସେଇଟା ସେମାନଙ୍କୁ ଖାଉଛନ୍ତି। ସେଭଳିଆ ମା ଯଶୋଦା ଯେତେବେଳେ ଆସିକିରି ଦେଖିଲେ ଚୁଲିରୁ କ୍ଷୀରଟାକୁ ରକ୍ଷା କରିକିରି ଆସିକି ଦେଖିଲେ ଯେ କୃଷ୍ଣ ନାହିଁ, ସେତେବେଳେ ଭାବିଲେ କୃଷ୍ଣର କାମ ହବ ଏଟା, ଏ ଦଧିଭାଣ୍ଡ ଭାଙ୍ଗା। ଦେଖୁଛନ୍ତି ତାଙ୍କର ଛୋଟ ଛୋଟ ପାଦ ପଡିଛି, ସେ ତ ଜାଣିପାରି ନାହାନ୍ତି। ଯେତେବେଳେ ଦଧିଭାଣ୍ଡ ଭାଙ୍ଗି ଦେଇଛନ୍ତି ସେତେବେଳେ ଦଧିଭାଣ୍ଡ ତା ଛଡ଼ି ଯାଇଛି, ଚାରିଆଡ଼କୁ ଛିଟିକି ପଡ଼ିଯାଇଛି, ମାଖନ ଉଠିଥିଲା ଅଳ୍ପ, ତାକୁ ପାଦରେ ଲାଗିଛି। ଆର୍ କୃଷ୍ଣ ଯେତେବେଳେ ଚାଲି ଚାଲି ଯାଇଛନ୍ତି ପାଦରେ ସବୁ ଚିହ୍ନ ହେଇଯାଇଛି। ତ ମା ଯଶୋଦା ହେଲେ ଏଆଡ଼କୁ ଯାଇଛି, ସେତେବେଳେ କୃଷ୍ଣ ମା ଯଶୋଦା ହେଲେ ଦୁଷ୍ଟ ହେଇଯାଇଛି। ତେଣୁ ସେ କଣ କଲେ ନା ଗୋଟେ ଛଡ଼ି ନେଲେ, ଲାଠି ବାଡ଼ି, ବାଡ଼ି ନେଇକି ଗଲେ ତାକୁ ଦୁଷ୍ଟ, ତାକୁ ମୁଁ ଶାସ୍ତି ଦେମି। ସେତେବେଳେ ମା ଯଶୋଦା ଚୁପି ଚୁପି ହେଇକି ସେ ଘରକୁ ଗଲେ। ତ କୃଷ୍ଣ ସବୁଦିଗକୁ ଅନାଉଛନ୍ତି ମା ଯଶୋଦା ଆସୁଛନ୍ତି କି ନାହିଁ। ତ ସେ ଦେଖିଲେ ମା ଯଶୋଦା ଆସିଯାଇଛନ୍ତି ଗୋଟେ ବାଡ଼ି ନେଇକିରି, ଲାଠି ନେଇକିରି, ସେତେବେଳେ ଉତ୍କଳ ଉପରେ ଲମ୍ଫ ପ୍ରଦାନ କରିକିରି ଦୌଡ଼ୁଛନ୍ତି। କୃଷ୍ଣ ଦୌଡ଼ୁଛନ୍ତି ଆଉ ମା ଯଶୋଦା ଦୌଡ଼ୁଛନ୍ତି। 3 ବର୍ଷର ପିଲା ସେ ଦୌଡ଼ିଲେ ଆମେ ଧରିପାରିବାନି? ନିଶ୍ଚୟ ଧରି ହବ, କେତେ ଦୌଡ଼ିବ? କିନ୍ତୁ କୃଷ୍ଣ ସ୍ୱୟଂ ଭଗବାନ, ତାକୁ କିଏ ଧରିପାରେ? ମୁନି ଋଷି ମାନେ କେତେ ତପସ୍ୟା କରୁଛନ୍ତି, ସାଧନା କରୁଛନ୍ତି ଧରିବା ପାଇଁ, କିନ୍ତୁ ସେମାନେ ପାଉନାହାନ୍ତି। କିନ୍ତୁ ସେଇ କୃଷ୍ଣ ଆଜି ଯଶୋଦାଙ୍କ ଘରେ, ନନ୍ଦଙ୍କ ଘରେ, ଆଉ ଯଶୋଦା ମାଙ୍କ ସାମ୍ନାରେ ଦୌଡ଼ୁଛନ୍ତି ଭୟରେ। ଯେ ସ୍ୱୟଂ ଭୟ ଯାହାକୁ ଭୟ ପାଏ, ଆର୍ କୃଷ୍ଣ ଆଜି ମା ଯଶୋଦା ଲାଠିକୁ ଭୟ ପାଉଛନ୍ତି, ବୁଝିପାରୁଛନ୍ତି? ତେ ହଉଛି ଭଗବାନଙ୍କର ଲୀଳା। କିନ୍ତୁ ମା ଯଶୋଦା ସେ ଦ୍ରୁତ ଦୌଡ଼ୁଛନ୍ତି, କିନ୍ତୁ ଧରିପାରୁନାହାନ୍ତି, ଆଉ କୃଷ୍ଣଙ୍କୁ କେହି ଧରିପାରେ ନା। କିନ୍ତୁ ପରେ କୃଷ୍ଣ ଇଚ୍ଛା କରିକି ଧରାଦେଲେ, ତ ସେ ବାତ୍ସଲ୍ୟ ପ୍ରେମରେ ସେ ମୋହିତ, ସେତେବେଳେ ସେ ଧରାଦେଲେ। ତ ଧରିବା ପରେ ମା ଯଶୋଦା ବାଁ ହାତରେ ତାଙ୍କୁ ଧରିଛନ୍ତି, ଧରିକି ପୁଣି ତାଙ୍କୁ ଘରକୁ ନେଇ ଆସିଛନ୍ତି। ତାଙ୍କୁ ଅନେକ ବକାବକି କରିଛନ୍ତି, ମାନେ ଗାଳି ଦେଇଛନ୍ତି, ଚୋର ବାନର ଏରକମ କହିକି ଅନେକ କିଛି କହିଛନ୍ତି। ତ ତତେ ଆମେ ବାନ୍ଧିକି ରଖିମି, ବାନ୍ଧିକି ରଖିମି କେତେବେଳେ କହିଲେ ନା ମା ଯଶୋଦା କହିଲେ ତୁ ବାନର ସ୍ୱଭାବ, ବାନରମାନଙ୍କ ସହିତ ରହିଛୁ। କୃଷ୍ଣଙ୍କର ଗୋଟେ ଅଭିମାନ ହେଇଗଲା, ରାଗ ହେଇଗଲା, ମା ମତେ ବାନର କହୁଛି? ମା କହିଲା ମୁଁ ତାହେଲେ ମୁଁ ବଣକୁ ଚାଲିଯିବି, ବାନର ମାନେ ବଣରେ ରହନ୍ତି, ମୁଁ ବଣକୁ ପଳିଯିବି। ତ କୃଷ୍ଣ ମା ଯଶୋଦା ଭାବିଲେ ଓ ଏ ପୁଅ ତ ଦୁଷ୍ଟ, ଇଏ ତ ଜେଦି ଜିତଖୁର, ଇଏ ତ ପଳିଯିବ। ତ ସେମାନେ ଗୋଟେ ଦୌଡ଼ି ଥିଲା, ତ ଦୌଡ଼ି ନେଇକି ଗଲେ ତୋତେ ବଣକୁ ପଳିଯିବୁ, ଛିଡ଼ା ହ, ଦୌଡ଼ି ଆଣିକି ସଙ୍ଗେ ସଙ୍ଗେ ବାନ୍ଧିବା ପାଇଁ ଚେଷ୍ଟା, କିନ୍ତୁ 2 ଆଙ୍ଗୁଳି କମ୍ ହେଇଗଲା। এতে বড় দৌড়ি আমি কি দুই আঙুল করি? ছোট পিলা, তিন বছর পিলা, তাকে বান্ধি হবেনি? কত বড় একটা দৌড়ি, পুনে আগু যে দৌড়ি আনিকি জয়েন্ট করলে গন্ঠি দিলে দুইটা ডবল হয়ে গেল, আবার বাঁধিলে দুই আঙুড়ি, বুকুড়ে যেতে দৌড়ি ছিল সবু দৌড়ি দেখি বাঁধুচ্ছ সেই দুই আঙুড়ি কম। কন পাই শাস্ত্রে কয়েছি আচার্য মানে কৌছন্তি এই দুই আঙুড়ি কম হওয়ার কোন কারণ? আসলে ভগবান কে বাঁধি পারন্তি না, বিশ্বরূপ বিশ্ব কি বাঁধি পারি দৌড়ি আছে সেতে? হ্যাঁ, আমি সেই আকাশ প্রদীপ দৌছু বিশ্বরূপ ভগবান আধার শক্তি বিশ্বরূপ রূপে আসছন্তি, হ্যাঁ তাঁকু আমি আকাশ প্রদীপ দেখিবি আরতি করছো এই দামোদর মাসে। সেদিন তুলসী সামনে আকাশ দীপ সমস্ত দেবে আর ভগবান আরতি বি করবে, সেটা বি ভগবান আরতি করিবার মূল কারণ। তো যাই হোক, দুই আঙুলি কম হওয়ার কারণ হচ্ছে কম, গোটে হচ্ছে ভগবান কৃপা মানে ভগবান কৃপা, আর গোটে হচ্ছে ভক্তঙ্কর চেষ্টা। আমি যদি ভগবান সেবা পাই চেষ্টা ন করিবা আর ভগবান কৃপা উপরে নির্ভর ন করিবা, তাহলে আমি কোনসি দিন ভগবান বাঁধি পারিবানি কি ধরি পারিবানি। তো সেইখানে এই দুইটা আমাকে করিব পড়িব, ভগবান সেবা করিবাক পড়িব এবং তাঁকর কৃপা কেবে হব সেই আমাকে ধৈর্য ধরিকি করে যাওয়া পড়িব, ভগবান উপরে নির্ভরশীল হওয়ার পড়িব। হ্যাঁ, খালি না না মু করি পকিবি এই ভাবিলে হবনি। আমি ভাবছি মু চাষ করি পকিবি, যদি বর্ষা না হয়ে ভগবান যদি বর্ষা না দিয়ে আপনার কিছু করিপারে? আমি শুনতে মু এটা করি পকিলি না, ভগবান যদি ন দেবে কিছু হবে। সেই ভক্ত যে মানে সে সবসময় ভগবান উপরে নির্ভরশীল, না মু যা করছি ভগবান তোমাকে তুমি কৃপা করলে এটা সফল হব, এইভাবে তাঁক উপরে নির্ভর তাঁক ভরসার নিযুক্ত রহবা দরকার। তো এইভাবে দুইটা জিনিস, সেই দুই আঙুলি কম হোল, কিন্তু মা যশোদা চেষ্টা করছেন কিন্তু ভগবান কৃপা করছেন সেই বাঁধি হয়েছে, বুঝিপার্ছেন? তো এইভাবে মা যশোদা বাঁধিকি উৎকলরে গোটে সাইডে বাঁধি পকিছেন, কমরে গোটে দিগে বাঁধিছেন, সেই তাঁর নাম হয়ে গেল কম দামোদর। জয় রা দামোদর কি আর গোটে দৌড়ি সাইডে নিয়ে কম করছেন, যে উৎকল উপরে উঠিকি মাখন চুরি করলে আর সেটি বাঁধিয়েছেন। আর মা যশোদা কহিল দুষ্ট এইটি ছিড়া হ, হ্যাঁ এইটি রহ বাঁধা হয়ে কোনটি যাবুনি, কিন্তু কৃষ্ণ কম করলে না এই উৎকলটা এত ভারী জিনিস, মা যশোদা যে পড়েছেন সেটা তাকে টানি টানিকি অনেক লীলা আছে মু অল্প কৌছি, তাকে টানি টানিকি নেই সে জঙ্গল তাঁকর বিরাট গছ থিলা তাঁকর পড়িয়া মানে তাঁকর জায়গারে নন্দ মহারাজ ঘরে উদ্যান বগানরে দুইটা বড় বড় জমলা অর্জুন গছ থিলা, জামলা অর্জুন খুব বড় বড় জমজ গছ। তো কৃষ্ণ সে তো ভগবান অন্তর্যামী, সে জানন্তি যে নারদ মুনিঙ্কর অভিশাপ থিলা নল কুবের তাঁকর পুয় মণিগ্রীব আর কে নল কুবের, তো এই মণিগ্রীব নল কুবের তাঁকর এই কুবেরঙ্কর পুত্র দুইজন, তো তাঁকু তাঁকর অভিশাপ থিলা নারদ মুনিঙ্কর, তো নারদ মুনি তাঁকু সেই নল কুবের মণিগ্রীব কইথিলে যে যেতেলে কৃষ্ণ দ্বাপর যুগরে বাল গোপাল রূপে আসিবে আর তুমি মা যশোদা তাঁকু মাখন চুরি এবং দধিভাণ্ড ভঙ্গ হেতু উৎকলরে বাঁধিবে আর সেতে আসবে এটিকি, সেদিন সে টানিলে গছ সন্ধিয়ে পশিবে এবং টানি দেলে সেতে এই বৃক্ষ দুটা ভাঙি যাব আর সেতে তুমি দুইজন বাহারিব সুন্দর রূপে এবং সেতে কৃষ্ণ দর্শন করিকি তুমি মুক্ত হব নলকুবের আর মণিগ্রীব কুবের দুই পুত্র থিলে। কোন পাই মানে এমিতিকা বৃক্ষ হলে আমি শাস্ত্রের ভাগবতরে দশম স্কন্ধ দশম অধ্যায়ের বর্ণনা রয়েছে এইসব সম্বন্ধে, মানে থরে সেই স্বর্গরাজ্যের মন্দাকিনী রয়েছে গোটে জায়গা সরোবর, তো সেটি সব দেবীমান সহিত এই নলকুবের কোন করলে না জলক্রীড়া করলে মদিরা পান করি মদিরা মদ ইত্যাদি পান অহংকার আমি যা ইচ্ছা তাই করিপার। তো সেমানে যেতে এইরকম জলক্রীড়ার মত থিলে তো নারদ মুনি সেই রাস্তা দিকে আসছিলেন, হঠাৎ করে এই দেবী মানে কোন করছেন না বস্ত্র পরিধান করিকি সে লজ্জা নিবারণ পাই অন্য জায়গাকে পড়ে গেছেন, কিন্তু নলকুবের আর মণিগ্রীব উলগ্ন লে লঙ্গলা, ସେମାନେ ମଦିରା ପାନ କରିକିରି ସବୁ ଭୁଲି ଯାଇଛନ୍ତି, କାମରେ ମତ୍ତ ହେଇକିରି। କିନ୍ତୁ ନାରଦମାନେ ଦେଖିଲେ ଏମାନେ କୁବେରଙ୍କର ପୁତ୍ର, ଏତେ ସୁନ୍ଦର ଦେଖିବାକୁ ଆର ଏତେ ଉଚ୍ଚ ପରିବାର। ହଁ, କୁବେର ପୁତ୍ର ମାନେ ଅର୍ଥମନ୍ତ୍ରୀ ଦେବତାମାନଙ୍କର, ହଁ ତାଙ୍କର ପୁଅ କେମିତିକା ଦେଖିବାକୁ ସୁନ୍ଦର, ଆର ଏମାନେ ଏଇରକମ ଲଙ୍ଗଳା ହେଇକି ଘୁରୁଛନ୍ତି, ଖରାପ ଜିନିଷ ଏଇଟା। ତ ଅଭିଶାପ ଦେଲେ, ଛି 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 ଛି, ତୁମେ ଏଇଭଳିଆ ଖରାପ କାମ କରୁଛ, ଲଙ୍ଗଳା ହେଇକି ଘୁରୁଛ, ମୁଁ ଆସି ଲଜ୍ଜା ନାହିଁ, ଲଜ୍ଜାହୀନ ହେଇଯାଇଛ, ତୁମେ ବୃକ୍ଷ ହେଇଯାଅ। ସେତେବେଳେ ଅଭିଶାପ ଦେଇଦେଲେ, ତ ସେତେବେଳେ ତାଙ୍କର ଜ୍ଞାନ ହେଲା ଯେ ନା ନାରଦ ମୁନି କ୍ଷମା କରନ୍ତୁ, ଆମେ ଭୁଲ କରିଛୁ, ହଁ ଦୟାକରି ଆମ କ୍ଷମା କରନ୍ତୁ। ତ ନାରଦ ମୁନି ସାଧୁମାନେ କୃପା ସବୁଜଣା ଅଭିଶାପ ଦେଲେ ବି ସେ ଦୟାଳୁ, ହେଲେ ଠିକ ଅଛି ଅଭିଶାପ ତୁମେ ଦେଇଛି, ତୁମେ ବୃକ୍ଷ ହବ। ଦ୍ୱାପର ଯୁଗରେ ନନ୍ଦ ମହାରାଜଙ୍କ ଘରେ ତାଙ୍କ ବାଗାନରେ ବଗିଚାରେ ତୁମେ ଯମୁନା ଅର୍ଜୁନ ଗଛ ହେଇକି ଜନ୍ମିବ, ଆର କୃଷ୍ଣ ବାଲ୍ୟଲୀଳା କରିବେ, ସେତେବେଳେ ତାଙ୍କ ଦର୍ଶନ ପାଇବ, ସେତେବେଳେ ତୁମେ ଉଦ୍ଧାର ପାଇବ, ଏଇ ଗଛ ଭାଙ୍ଗିବ ସେତେବେଳେ ତୁମେ ଉଦ୍ଧାର ପାଇବ। ସେଇଭଳିଆ ଏଇ ଦାମୋଦର ଅଷ୍ଟକରେ ଖୁବ ସୁନ୍ଦର ସୁନ୍ଦର କଥା ରହିଛି, କୁବେର ଆତ୍ମ ଯୌ ବୋଧ ମୃତ୍ୟୁବ ଜଦ୍ଦତ୍। କୁବେରଙ୍କର ଯେ ଆତ୍ମ ଯୌ, ତାଙ୍କର ଯେ ପୁତ୍ର ଦୁଇ ଜଣଙ୍କୁ ବନ୍ଧନ କରାହେଇଥିଲା, ତାଙ୍କୁ ବି ସେ ମୁକ୍ତ କରିଦେଲେ। ମା ଯଶୋଦା କୃଷ୍ଣଙ୍କୁ ବାନ୍ଧିକି ରଖିଛନ୍ତି, ଆର ତାଙ୍କୁ ଦେଖନ୍ତୁ ନଳ କୁବେରକୁ ବନ୍ଧନରୁ ମୁକ୍ତ କରୁଛନ୍ତି। କୃଷ୍ଣ ସବୁ ସମୟ ମୁକ୍ତ, ତାଙ୍କୁ ବି ବାନ୍ଧି ପାରେ ନା, ହଁ କିନ୍ତୁ ପ୍ରେମ ରଜ ଦ୍ୱାରା ଭଗବାନଙ୍କୁ କେବଳ ବାନ୍ଧି ହୁଏ। ତେଣୁ ମୁଁ ଅନୁରୋଧ କରିବି ଏଇ କି ମହାଦେବପୁର ଗ୍ରାମବାସୀ ଭକ୍ତମାନଙ୍କୁ, ଆପଣମାନେ ଭକ୍ତି ଯୁଗ ଅନୁଶୀଳନ କରି ନିଜକୁ ପବିତ୍ର କରନ୍ତୁ, ଏଠି ନାମଟ ସଂଘ ଗଠନ କରନ୍ତୁ, ସପ୍ତାହରେ ଗୋଟେ ଦିନ ଘରେ ଘରେ ବସିବେ ସମସ୍ତେ, ହଁ ଆମର ପ୍ରଭୁ ଅଛନ୍ତି, ଆପଣ ତାଙ୍କ ଘରେ ବସିବେ, ଆପଣ ଯେମାନେ ଅଛନ୍ତି ଶ୍ରଦ୍ଧାବାନ ଗୋଟେ ମାଳି ଜପ କରିବେ ହାତରେ ବା ମାଳାରେ, ଅଭ୍ୟାସ ପାଇଁ ଯାହା କରୁଛନ୍ତି କାମ ଧନ୍ଦା ଯାହା ଖାଉଛନ୍ତି କିଛି ଅସୁବିଧା ନାହିଁ, କୌଣସି କିଛି ବର୍ତ୍ତମାନ ତ୍ୟାଗ କରିବା ଦରକାର ନାହିଁ। ଆଗେ ଆମେ ବୁଝିବା ଦରକାର, ହଁ ଏଇ ମଣିଷ ଜୀବନର ଉଦ୍ଦେଶ୍ୟଟା କ'ଣ ସେଟା ବୁଝିବା ଦରକାର। ତେଣୁ ଏଇ ଭଗବତ ଭକ୍ତି ଲାଭ କରିବା ଦ୍ୱାରା ଆମର ଚେତନା ମାର୍ଜିତ ହେବ। ତେଣୁ ଆମେ ଆରମ୍ଭ କରିବା ଏଇ ନାମଟ ସଂଘ, ସପ୍ତାହରେ ଗୋଟେ ଦିନ ଘର ଘର, ଆମେମାନେ ଚାରି ପାଞ୍ଚ ଜଣ ଦୁଇ ତିନିଟା ପରିବାର ଏକତ୍ର ହେବେ, ଗୋଟେ ଘରେ ବସିବେ, ଆଉ ରବିବାର ସୋମବାର ସ୍ଥିର କରିବେ, ଆମେ ସନ୍ଧ୍ୟାର ପ୍ରତି ରବିବାର ଗୋଟିଏ ଘଣ୍ଟା ବସିବା, ତୁମେ ଚାରି ଫ୍ୟାମିଲି ଭାଗ କରିନେବେ ଗାଁ, ତୁମେ ଚାରି ଫ୍ୟାମିଲି ଏଇ ଘରେ ବସ, ଆମେ ଏଇ ଚାରି ଫ୍ୟାମିଲି ଏଠି ବସିବା, କାହିଁକି ନା ଗୋଟେ ଗୋଟେ ଘରେ ସମସ୍ତେ ଯାଇପାରିବେନି। ତେଣୁ ପଳାରେ ଏଇଟା ଘରେ ଘରେ ବସିକି କ'ଣ କରିବେ ନା ନାମ କୀର୍ତ୍ତନ କରିବେ, ଗୀତା ଭାଗବତରୁ କିଛି ଶୁଣିବେ। କ'ଣ ପାଇଁ ନା ଗୀତା ଭାଗବତରେ କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ସମ୍ବନ୍ଧରେ ବର୍ଣ୍ଣନା ରହିଛି, ଆମେ କେମିତି କୃଷ୍ଣ ଭକ୍ତି କରିବା ସେସବୁ ଶିକ୍ଷା, କ'ଣଟା କଲେ ଖରାପ ହବ, କ'ଣଟା କଲେ ଭଲ ହବ, ଭକ୍ତି ହବ, ସେଟା ଆମକୁ ଶିଖିବାକୁ ପଡ଼ିବ। ଯେମିତି ଏଇ କୁତ୍ସ ନାମକ ବ୍ରାହ୍ମଣ, ସେ ଦ୍ରାଭିଡ଼ ଯେ ବ୍ରାହ୍ମଣୀ ଦୁଶ୍ଚରିତ୍ର ବ୍ରାହ୍ମଣୀକୁ ଉପଦେଶ ଦେଲେ, ହଁ ଏବଂ ସେ ଶୁଣିଲା, ଶୁଣିକି ଯେତେବେଳେ ସେ ବୁଝିଲା, ସେତେବେଳେ କର୍ତ୍ତବ୍ୟଟାକୁ ଜାଣିଲା, ଅକର୍ତ୍ତବ୍ୟଟାକୁ ତ୍ୟାଗ କଲା, ସେଇ ଜ୍ଞାନ ହେଲା ଯେତେବେଳେ, ସେତେବେଳେ ସେ ତ ଭଗବତ ଭକ୍ତି ଲାଭ। ସେଇଭଳିଆ ଭଗବତ ଭକ୍ତି ମାଧ୍ୟମରେ ଆମେ ସମସ୍ତେ କୃଷ୍ଣ ଭକ୍ତି କରିକି ଆମ ଏଇ ମଣିଷ ଜୀବନକୁ ସାର୍ଥକ କରିପାରିବା। ତେଣୁ ମୁଁ ଅନୁରୋଧ କରିବି ସନ୍ଧ୍ୟାରେ ସପ୍ତାହରେ ଗୋଟେ ଦିନ ବସିବେ, ଆଉ ଘରେ ପ୍ରତିଦିନ କରିବେ, ଆର ଏଇ ବିଶେଷ କରି କାର୍ତ୍ତିକ ମାସରେ ପ୍ରତିଦିନ ନିଜ ଘରେ ପ୍ରଦୀପ ଦୀପ ଦାନ କରିବେ, ଘୃତ ପ୍ରଦୀପ ଆଉ ତୁଳସୀରେ ପାଣି ଦେବେ। ଏଇ ମାସଟା ଅନ୍ତତଃ ଚେଷ୍ଟା କରିବେ ଭୋରବେଳା ସ୍ନାନ କରିବା ପାଇଁ, ପରିଷ୍କାର ବସ୍ତ୍ର ପିନ୍ଧିବା ପାଇଁ, ଏବଂ ନିରାମିଷ ରାନ୍ଧିକି ଭଗବାନ କୃଷ୍ଣଙ୍କୁ ଶାଗ ସବ୍ଜି ତୁଳସୀ ପତ୍ର ଦେଇକିରି ନିରାମିଷ ବାସନରେ ଭୋଗ ଲଗେଇକି ଖାଆନ୍ତୁ, ଅଭ୍ୟାସ କରନ୍ତୁ। କୃଷ୍ଣଙ୍କୁ କୁହନ୍ତୁ ମୁଁ ବଡ଼ ପାପି, ମୁଁ ରାନ୍ଧୁଛି ଏଇଟା ତ ଆପଣ ଖାଇବେନି, କାହିଁକି ମୁଁ ଖୁବ୍ ପାପି। ନିଜକୁ ଯେତେବେଳେ ଏକଦମ ସ୍ୱୀକାର କରିନେବେ, ଆପଣ ତ ହରି, ମୋ ପାଖରୁ ଏଇ ଖରାପ ଜିନିଷ ଗୁଡ଼ିକ ହରଣ କରିନିଅନ୍ତୁ, ଆଉ ମୋତେ କୃପା କରନ୍ତୁ, ମୁଁ ଯେମିତି ଶୁଦ୍ଧ ଭକ୍ତମାନଙ୍କର ସଙ୍ଗ ପାଏ, ହଁ ତାଙ୍କ ଦ୍ୱାରା ଯେମିତି ମୁଁ ପ୍ରସାଦ ପାଇପାରେ, କେବେ ମୁଁ ଏଇଟା ରାନ୍ଧୁଛି ତୁମେ ଗ୍ରହଣ କର, ଏବଂ କହିକିରି ଯେତେବେଳେ ନିଜର ଅନୁଶୋଚନା କରିବେ, ସେତେବେଳେ ଦେଖିବେ ନିଜର ଦୋଷକୁ ସ୍ୱୀକାର କରିନେବେ, ଭଗବାନ ସେଥିରେ କୃପାଳୁ ହେଇକି ଆପଣଙ୍କୁ କୃପା କରିବେ। ସେଠି କ'ଣ ତୁଳସୀ ଦେଇକିରି ଭୋଗ ଲଗେଇକିରି ଅଭ୍ୟାସ କରନ୍ତୁ ଏଇ ମାସଟା ଅନ୍ତତଃ, ତାହେଲେ ଦେଖିବେ ଆନନ୍ଦ ଲାଭ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ। ରାମ ହରେ ରାମ 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 ହରେ ହରେ। ଧନ୍ୟବାଦ ସମସ୍ତଙ୍କୁ। ସମସ୍ତେ ଉଚ୍ଚ ସ୍ୱର କୁହନ୍ତୁ ହରେ କୃଷ୍ଣ ଆର୍ଯ୍ୟ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ତ ମହାଦେବପୁର ଅଧିବାସୀ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ମହାପୁରକୁ ଆମନ୍ତ୍ରଣ ଜଣାଉଛି। ଆଲୋଚନା ବିଷୟରେ କୌଣସି ପ୍ରଶ୍ନ ଥିଲେ ପଚାରି ପାରନ୍ତି। ପ୍ରଭୁ କଣ କହୁଥିଲେ ସେଠି ବସି କୁହନ୍ତୁ।
ସ୍ୱାମୀଙ୍କର ଅଧପତନ ହେଲା, ସେ ମରିଗଲା, ଇଏ ସତ ଲୋକଙ୍କର ଉପଦେଶ ପାଇକି ମୁକ୍ତି ପାଇଲା, ତାର ସ୍ୱାମୀ କଣ ହେଲା?
ସ୍ୱାମୀ ତ ଭକ୍ତ ଥିଲେ, ସେ ବି ଅଟୋମେଟିକ ସେ ବି ମୁକ୍ତି ପାଇଛନ୍ତି। ହଁ ଧନ୍ୟବାଦ। ହରେ କୃଷ୍ଣ ହରେ କୃଷ୍ଣ।